କରିବାକୁ ପଡୁଥିଲା ବା ଅଧିକ ସମୟ ସେ ଦ୍ୱାରକାରେ ରହୁଥିଲେ। କେବଳ ପାଣ୍ଡବ ମାନେ ଯେତେବେଳେ ବିପଦଗ୍ରସ୍ତ ହୁଅନ୍ତି ସେତେବେଳେ ଭଗବାନ କୃଷ୍ଣ ଆସନ୍ତି ତାଙ୍କୁ ରକ୍ଷା କରିବା ପାଇଁ। ତେଣୁ ଅତି ଅଳ୍ପ ସମୟ ପାଇଁ ସେମାନେ ଭଗବାନ କୃଷ୍ଣଙ୍କର ସାନ୍ନିଧ୍ୟ ପ୍ରାପ୍ତ ହୋଇଥାନ୍ତି ପାଣ୍ଡବ ମାନେ। ତେଣୁ ଯୁଧିଷ୍ଠିର ମହାରାଜାଙ୍କର ଦୁଃଖ ଯେ କୃଷ୍ଣ ତାଙ୍କ ନିକଟରେ ସବୁ ସମୟରେ ରହିପାରୁନାହାନ୍ତି। ତେଣୁ କୃଷ୍ଣ ଯେତେବେଳେ ଦ୍ୱାରକା ଚାଲି ଯାଉଛନ୍ତି ଯୁଧିଷ୍ଠିର ମହାରାଜ କୃଷ୍ଣଙ୍କର ବିରହ ଅନୁଭବ କରୁଛନ୍ତି। ତାଙ୍କର ଏଇ ଭୌତିକ ଐଶ୍ୱର୍ଯ୍ୟରେ ମନ ଲାଗୁନି, ସେଥିପ୍ରତି ଭୌତିକ ଐଶ୍ୱର୍ଯ୍ୟକୁ ଭୋଗ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିପାରୁନାହାନ୍ତି। ସବୁ ସମୟରେ ସେ କୃଷ୍ଣ ଚିନ୍ତାରେ ବ୍ୟାକୁଳ ହେଉଛନ୍ତି ଯୁଧିଷ୍ଠିର ମହାରାଜ। ଯେପରି କୃଷ୍ଣଙ୍କୁ ପାଇବା ପାଇଁ ତାଙ୍କର କ୍ଷୁଧା ତାଙ୍କୁ ଏଇ ଭୌତିକ ଐଶ୍ୱର୍ଯ୍ୟରୁ କୌଣସି ଆନନ୍ଦ ପ୍ରଦାନ କରିପାରୁନି, ତାଙ୍କର କ୍ଷୁଧା ସେ ନିବୃତ୍ତ ହେବେ ଯଦି ଭଗବାନ କୃଷ୍ଣ ତାଙ୍କ ନିକଟରେ ଆସି ଉପସ୍ଥିତ ହେବେ ବା ଭଗବାନ କୃଷ୍ଣଙ୍କର ସାନ୍ନିଧ୍ୟ ସେ ପ୍ରାପ୍ତ ହେବେ। ତେଣୁ ଏହିପରି ଯେ ଯୁଧିଷ୍ଠିର ମହାରାଜ ସେ ଭଗବାନ କୃଷ୍ଣଙ୍କ ବିରହରେ ସେ ରହିଛନ୍ତି ଏବଂ ପ୍ରଜାମାନଙ୍କୁ ପିତୃବତ ପାଳନ କରୁଛନ୍ତି, ସମସ୍ତ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ସେ ଇନ୍ଦ୍ରିୟ ଭୋଗ ପ୍ରତି ସେ ଆସକ୍ତ ହେଉନାହାନ୍ତି। ଏହିପରି ଅବସ୍ଥାରେ ଯେତେବେଳେ ଯୁଧିଷ୍ଠିର ମହାରାଜ ରାଜ୍ୟ ଶାସନ କରୁଥିଲେ ସେତେବେଳେ ଏକ ଉପଯୁକ୍ତ ଶୁଭ ଦିନରେ ଯେତେବେଳେ ଶୁଭ ନକ୍ଷତ୍ରମାନେ ସବୁ ଏକତ୍ରିତ ହୋଇଛନ୍ତି ସେହି ଅବସରରେ ପାଣ୍ଡବ ବଂଶର ଶେଷ ସନ୍ତାନ ମହାରାଜ ପରୀକ୍ଷିତଙ୍କର ଜନ୍ମ ହେଲା। ତେଣୁ ମହାରାଜ ଯୁଧିଷ୍ଠିର ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କଲେ ପରୀକ୍ଷିତ ମହାରାଜଙ୍କର ଜନ୍ମରେ। ଅତି ଶୁଭ ଦିନରେ ଶୁଭ ଅବସରରେ ଶୁଭ ନକ୍ଷତ୍ରରେ ପରୀକ୍ଷିତ ମହାରାଜଙ୍କର ଜନ୍ମ ହେଲା। ତେଣୁ ଅତି ଆନନ୍ଦିତ ହୋଇ ମହାରାଜ ଯୁଧିଷ୍ଠିର ତାଙ୍କର ଏହି ଜନ୍ମ ଉତ୍ସବରେ ସେ ବ୍ରାହ୍ମଣମାନଙ୍କୁ ବୈଷ୍ଣବମାନଙ୍କୁ ଅସଂଖ୍ୟ ଗାଭୀ ଦାନ କଲେ। ଗାଭୀ ହସ୍ତି ଅଶ୍ୱ ଭୂମି ସ୍ୱର୍ଣ୍ଣ ଏସବୁ ଅଜସ୍ର ଭାବରେ ସେ ବ୍ରାହ୍ମଣମାନଙ୍କୁ ଦାନ କରି ପୁତ୍ରର ମଙ୍ଗଳ କାମନା କଲେ। ପ୍ରକୃତ ପକ୍ଷରେ ପରୀକ୍ଷିତ ମହାରାଜ ହେଉଛନ୍ତି ଯୁଧିଷ୍ଠିର ମହାରାଜଙ୍କର ପୌତ୍ର, ସେ ପୁତ୍ରର ସନ୍ତାନ ପୌତ୍ର। ତେଣୁ ସେ ପୌତ୍ରର ମଙ୍ଗଳ କାମନା କଲେ ଯୁଧିଷ୍ଠିର ମହାରାଜ ଏବଂ ବ୍ରାହ୍ମଣମାନଙ୍କୁ ଡାକି ଯୁଧିଷ୍ଠିର ମହାରାଜ ତାଙ୍କର ଜାତକର୍ମ ସଂସ୍କାର କରାଇଲେ ଏବଂ ଯେଉଁମାନେ ଜାତକ କୋବିଦ ଅର୍ଥାତ୍ ଜାତକ କରିବାରେ ଯେଉଁମାନେ ପଣ୍ଡିତ ବା ବିଦ୍ୱାନ ପ୍ରବୀଣ ସେପରି ବ୍ରାହ୍ମଣମାନଙ୍କୁ ଡାକି ସେ ଜାଣିବାକୁ ଚାହିଁଲେ ଯେ ପରୀକ୍ଷିତ ମହାରାଜ ଭବିଷ୍ୟତରେ କିପରି ଭାବରେ ତାଙ୍କର ଭବିଷ୍ୟତ ଜୀବନ ହେବ, ଯେତେବେଳେ ପରିବାରରେ କୌଣସି ସନ୍ତାନର ଜନ୍ମ ହୁଏ ପିତାମାତାମାନେ ସାଧାରଣତଃ ବ୍ୟାକୁଳ ହୋଇଥାନ୍ତି ଜାଣିବା ପାଇଁ ସେ ସନ୍ତାନର ଭବିଷ୍ୟତ। ତେଣୁ ସନ୍ତାନର ଜାତକ ତିଆରି କରାଯାଏ, ଜାତକ କବିତ ବ୍ରାହ୍ମଣମାନଙ୍କ ଦ୍ୱାରା ଯେଉଁମାନେ ଜାତକ କରିବାରେ ପ୍ରବୀଣ ସେମାନଙ୍କ ଦ୍ୱାରା ଜାତକମାନ ସବୁ ତିଆରି କରାଯାଏ ଏବଂ ସେ ଜାତକ ଦ୍ୱାରା ଭବିଷ୍ୟତର ଫଳ ସବୁ ଜାତକ କବିତ ବ୍ରାହ୍ମଣମାନେ ବର୍ଣ୍ଣନା କରିଥାନ୍ତି ପିତାମାତାଙ୍କ ସମ୍ମୁଖରେ। ତେଣୁ ପିତାମାତା ସେଇ ଶିଶୁ ସନ୍ତାନର ଭବିଷ୍ୟତ ଶ୍ରବଣ କରି ସେମାନେ ପ୍ରସନ୍ନ ଚିତ୍ତ ହୋଇଥାନ୍ତି ବା ଆନନ୍ଦ ଅନୁଭବ କରିଥାନ୍ତି। ତେଣୁ ମହାରାଜ ଯୁଧିଷ୍ଠିର ସେ ଏଇ ଜାତକ କବିତା ବ୍ରାହ୍ମଣମାନଙ୍କୁ ଡାକି ସେମାନଙ୍କୁ ଅଜସ୍ର ଭାବରେ ଦାନ ପ୍ରଦାନ କରି ସେମାନଙ୍କୁ ସନ୍ତୁଷ୍ଟ କରି ପରୀକ୍ଷିତ ମହାରାଜଙ୍କ ଜାତକର୍ମ ସଂସ୍କାର ଅନୁଷ୍ଠାନ କରି ତାଙ୍କର ଜାତକ ତିଆରି କରାଇଲେ ଏବଂ ଜାତକ ପାଠ କରି ତାଙ୍କର ଭବିଷ୍ୟତ ସମ୍ବନ୍ଧରେ କହିବା ପାଇଁ ସେ ଜାତକ କବିତା ବ୍ରାହ୍ମଣମାନଙ୍କୁ ନିର୍ଦ୍ଦେଶ ଦେଲେ।
ତେଣୁ ଆଜି ତ ସମୟ ଆମର ହେଇଆସିଲାଣି, ଆଜି ଆମେ ଏଇଠାରେ ଏଇ କଥାକୁ ବିଶ୍ରାମ ଦେବା। ଆଗାମୀକାଲି ଆମେ ଶ୍ରବଣ କରିବା ଯେ ଜାତକବିତ ବିଦ୍ୱାନ ବ୍ରାହ୍ମଣ ମାନେ ପରୀକ୍ଷିତ ମହାରାଜଙ୍କର ଭବିଷ୍ୟତ କ'ଣ ବର୍ଣ୍ଣନା କଲେ ଏବଂ ପରୀକ୍ଷିତ ମହାରାଜ କିପରି ଭାବରେ ତାଙ୍କର ବାଲ୍ୟ ଲୀଳା ଏବଂ ରାଜ ସିଂହାସନ ଆରୋହଣ କଲେ, ଏସବୁ କଥା ଆମେ ଆଗାମୀକାଲି ଆଲୋଚନା କରିବା। ହରେ କୃଷ୍ଣ। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ଶ୍ରୀଙ୍ଗକୃପାତମଂ ବନ୍ଦେ ଶ୍ରୀଗୁରୁଂ ଦୀନତାରିଣଂ ଶ୍ରୀପରମାନନ୍ଦ ମାଧବ। ଏକିପରି ଶୁଭ ଲଗ୍ନରେ ଶୁଭ ତିଥିରେ ମହାରାଜ ପରୀକ୍ଷିତଙ୍କର ଜନ୍ମ ହେଲା। ମାତା ମାନେ ଶୁଣନ୍ତୁ, ଟିକେ ପାଟିତନ କରନ୍ତୁନି। ଶିଶୁର ଭବିଷ୍ୟତରେ ଦେବ ଏବଂ ଅସୁର ହେଲେ ଚଳିବନି, ବା ମନୁଷ୍ୟ ଏବଂ ଅସୁର ହେଲେ ଚଳିବନି। ତେଣୁ ସେହି ଅନୁସାରେ ବିବାହ ସବୁ ସ୍ଥିର କରାଯାଇଥାଏ ଏ ଜାତକ ଅନୁସାରେ। ତେଣୁ ଏ ଜାତକ ଦ୍ୱାରା ଯଦି ପ୍ରବୀଣ ଜାତକ ବିତ୍ ମାନେ ଜ୍ୟୋତିଷ ମାନେ ଏ ଜାତକ ତିଆରି କରିଛନ୍ତି, ତାହେଲେ ଶିଶୁର ଭବିଷ୍ୟତ ମଧ୍ୟ କହିହେବ ଯେ ଭବିଷ୍ୟତରେ ତାର କ'ଣ କ'ଣ ସବୁ ଘଟଣା ମାନେ ଘଟିବ ତାର ଜୀବନରେ, ସେସବୁ ଆମେ ଜାତକରୁ ମଧ୍ୟ ଜାଣିପାରିବା। ତେଣୁ ମହାରାଜ ଯୁଧିଷ୍ଠିର ତାଙ୍କର ନବଜାତ ପୁତ୍ର ତାର ଭବିଷ୍ୟତ ସମ୍ବନ୍ଧରେ ଜାଣିବା ପାଇଁ ଖୁବ୍ ବ୍ୟାକୁଳ ହୋଇଥିଲେ। ଏହା ସ୍ୱାଭାବିକ ଯେ ପ୍ରତ୍ୟେକ ଅଭିଭାବକ ବା ପିତାମାତା ସେମାନେ ଜାଣିବାକୁ ଚାହାନ୍ତି ଯେ ତାଙ୍କର ଶିଶୁ ସନ୍ତାନ ତାଙ୍କ ବଂଶର ଗରିମାକୁ ବଜାୟ ରଖିପାରିବ କି ନାହିଁ, ସେ କୁଳକୁ ଉଜ୍ଜଳ କରିପାରିବ କି ନାହିଁ, ତାର ଭବିଷ୍ୟତ ଜୀବନରେ ସେ ତାର ନିଜର ଯଶ ବିସ୍ତାର କରିବା ସହିତ କୁଳର ପିତାମାତାଙ୍କର ଯଶ ବିସ୍ତାର କରିପାରିବ କି ନାହିଁ, ବହୁତ ଆଗ୍ରହ ରହିଛି। ଏବଂ ବିଶେଷ ଭାବରେ ଯେଉଁମାନେ ଭଗବାନଙ୍କର ଭକ୍ତ ହୋଇଥାନ୍ତି ସେମାନଙ୍କ ନିକଟରେ ଦେବତାମାନଙ୍କର ସମସ୍ତ ସଦ୍ଗୁଣ ଦେଖାଦେଇଥାଏ। ଯେପରି ଶ୍ରୀମଦ୍ ଭାଗବତରେ କୁହାଯାଇଛି, ଯଶ୍ୟାସ୍ତି ଭକ୍ତିର ଭଗବତୀ ଅକିଞ୍ଚନା ସର୍ବୈ ଗୁଣୈସ୍ତତ୍ର ସମାସତେ ସୁରାଃ, ହରାବ ଭକ୍ତସ୍ୟ କୃତ ମହତ୍ ଗୁଣ ମନରଥେନ ନାଶତି ଧାବତ ବହି। ତେଣୁ ଯେଉଁମାନେ ଭଗବାନ କୃଷ୍ଣଙ୍କ ଚରଣରେ ଯେଉଁମାନଙ୍କର ଅକିଞ୍ଚନ ଭକ୍ତି ରହିଛି, ଶୁଦ୍ଧ ଭକ୍ତି ରହିଛି, ସେମାନଙ୍କ ନିକଟରେ ଦେବତାମାନଙ୍କର ସମସ୍ତ ସଦ୍ଗୁଣ ଦେଖାଦେଇଥାଏ। ସେମାନଙ୍କର ହୃଦୟ ଶୁଦ୍ଧ ହୋଇ ସମସ୍ତ ସଦ୍ଗୁଣ ଦ୍ୱାରା ସେମାନେ ଭୂଷିତ ହୋଇଥାନ୍ତି, କେବଳ ଭଗବାନ କୃଷ୍ଣଙ୍କର ଭକ୍ତି ଆଚରଣ କରିବା ଦ୍ୱାରା। କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତ ନୁହନ୍ତି, ସେମାନେ ଯେତେ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କ ନିକଟରେ କୌଣସି ସଦ୍ଗୁଣ ଦେଖାଦେବନି। ହରାବ ଭକ୍ତ ସହ ହରିଙ୍କର ଯେଉଁମାନେ ଅଭକ୍ତ କୃତ ମହତ୍ ଗୁଣ, ସେମାନଙ୍କ ନିକଟରେ କୌଣସି ମହତ୍ ଗୁଣ ଦେଖାଦେଇପାରିବ। ତେଣୁ ପିତାମାତାମାନେ ଚାହାନ୍ତି ଯେ ତାଙ୍କର ପୁତ୍ର ବା ସନ୍ତାନ ସେ କୃଷ୍ଣ ଭକ୍ତ ହେଉ, ତାହେଲେ ତା ନିକଟରେ ସମସ୍ତ ସଦ୍ଗୁଣ ରହିବ। ସଦ୍ଗୁଣ ରହିଲେ ତାର ଦଶକୀର୍ତ୍ତି ବର୍ଜିତ ହେବା ସହିତ ପିତାମାତା ବଂଶର ଦଶକୀର୍ତ୍ତି ବର୍ଜିତ ହେବ। ଏହା ପ୍ରାଚୀନ କାଳରେ ଏସବୁ ବ୍ୟବସ୍ଥା ରହିଥିଲା ଏବଂ ପିତାମାତାମାନେ ପିଲାମାନଙ୍କର ନାମ ମଧ୍ୟ ସବୁ ଭଗବାନଙ୍କର ନାମ ପ୍ରଦାନ କରୁଥିଲେ ପ୍ରାଚୀନ କାଳରେ। ଏବଂ ତାର ଉଦ୍ଦେଶ୍ୟ ଥିଲା ଯେ ପିଲାମାନଙ୍କୁ ଡାକିବା ଛଳରେ ଅତି କମରେ ଭଗବାନଙ୍କର ନାମ ମଧ୍ୟ ଉଚ୍ଚାରିତ ହୋଇଯିବ। ତେଣୁ ପୁତ୍ର ସନ୍ତାନମାନଙ୍କୁ ତାଙ୍କର ନାମ ଗୋବିନ୍ଦ ନାରାୟଣ ମଧୁସୂଦନ ଏପରି ସବୁ ନାମ ରଖାଯାଉଥିଲା। ଆଜିକାଲି ଅବଶ୍ୟ ପିତାମାତାମାନେ ସବୁ ଆଧୁନିକ କଳିଯୁଗର ପ୍ରଭାବରେ ଆଉ ଭଗବାନଙ୍କର ନାମ ତାଙ୍କର ପିଲାମାନଙ୍କୁ ଦେଉନାହାନ୍ତି, ସେମାନେ ଭାବୁଛନ୍ତି ଏ ନାଁ ସବୁ ପୁରୁଣା କାଳିଆ ହେଇଗଲାଣି। ତେଣୁ ଆଜିକାଲି ଏପରି କିମ୍ଭୁତ କିମାକାର ନାମ ସବୁ ଦିଆଯାଉଛି
ପିଣ୍ଟୁ ମିଣ୍ଟୁ ଏସବୁର କିଛି ଅର୍ଥ ନାହିଁ। ଏବଂ ଏସବୁ ଉଚ୍ଚାରଣ କରିବା ଦ୍ୱାରା ପିତାମାତା କେବେ ଲାଭାନ୍ୱିତ ହେବେନି। ତେଣୁ ମହାରାଜ ଯୁଧିଷ୍ଠିର ସେ ଜାତକ କବିତା ବ୍ରାହ୍ମଣ ମାନଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଏ ପୁତ୍ର ସନ୍ତାନ ଭବିଷ୍ୟତରେ କିପରି ହେବ, ସେ ଆମର ଯଶକୀର୍ତ୍ତି କୁଳର ଯଶକୀର୍ତ୍ତି ବର୍ଦ୍ଧନ କରିପାରିବ କି ନାହିଁ। ତେଣୁ ଜାତକ କବିତ ବ୍ରାହ୍ମଣ ମାନେ କହୁଛନ୍ତି ତସ୍ମାତ୍ ନାମା ବିଶ୍ୱରାତ ଇତି ଲୋକେ ଭବିଷ୍ୟତି। ସେମାନେ କହୁଛନ୍ତି ଯେ ହେ ରାଜନ, ଏହି ଶିଶୁ ସମଗ୍ର ଜଗତରେ ବିଶ୍ୱରାତ ନାମରେ ପ୍ରସିଦ୍ଧ ହେବ। ବିଶ୍ୱରାତ ଅର୍ଥାତ୍ ଯେ ଭଗବାନ ବିଷ୍ଣୁଙ୍କ ଦ୍ୱାରା ସୁରକ୍ଷିତ ହୋଇଥିଲେ। ଆମେ ଯେପରି ଗତକାଲି ଶ୍ରବଣ କରୁଥିଲେ ଯେ ଭଗବାନ କିପରି ଭାବରେ ପରୀକ୍ଷିତ ମହାରାଜଙ୍କୁ ତାଙ୍କର ମାତାଙ୍କ ଗର୍ଭରେ ସୁରକ୍ଷା ପ୍ରଦାନ କରିଥିଲେ, ତାଙ୍କୁ ରକ୍ଷା କରିଥିଲେ, ଯେ ତାଙ୍କର ଜନ୍ମ ପୂର୍ବରୁ ଭଗବାନ ତାଙ୍କୁ ରକ୍ଷା କରୁଛନ୍ତି। ତେଣୁ ସେ ଏପରି ମହାନ ଭକ୍ତ ନ ହୋଇଥିଲେ ଭଗବାନ ତାଙ୍କୁ ରକ୍ଷା କରିବାକୁ ଯାଇଥାନ୍ତେ କାହିଁକି। ତେଣୁ ପରୀକ୍ଷିତ ମହାରାଜଙ୍କୁ ରକ୍ଷା କରିବାର ଦୁଇଟି କାରଣ ଥିଲା। ପ୍ରଥମ କାରଣ ହେଉଛି ପରୀକ୍ଷିତ ମହାରାଜ ନିଜେ ଭଗବାନଙ୍କର ପରମ ଭକ୍ତ, ଏବଂ ଦ୍ୱିତୀୟ କାରଣ ହେଉଛି ଯୁଧିଷ୍ଠିର ମହାରାଜ ମଧ୍ୟ ଭଗବାନ କୃଷ୍ଣଙ୍କର ପରମ ଭକ୍ତ। ତେଣୁ ଯୁଧିଷ୍ଠିର ମହାରାଜଙ୍କ ପ୍ରତି ଅନୁଗ୍ରହ ପ୍ରଦର୍ଶନ କରିବା ପାଇଁ ଭଗବାନ ତାଙ୍କର ପୌତ୍ର ପାଣ୍ଡବ ବଂଶର ଶେଷ ସନ୍ତାନକୁ ରକ୍ଷା କରୁଛନ୍ତି। ତେଣୁ ପରିବାରରେ ଯଦି ଜଣେ ଭକ୍ତ ହୁଏ ତାହେଲେ ଭଗବାନ ସେ ଭକ୍ତକୁ ତ ରକ୍ଷା କରିଥାନ୍ତି, ଏପରିକି ତାର ପାରିବାରିକ ସଦସ୍ୟମାନଙ୍କୁ ମଧ୍ୟ ରକ୍ଷା କରିଥାନ୍ତି। ଏହା ହେଉଛି ଭଗବାନଙ୍କର ପରମ ଉଦାର ଗୁଣ। କାରଣ ଭକ୍ତରେ ଭକ୍ତ ଜନପ୍ରିୟ, ଭକ୍ତ ତ ତାଙ୍କର ପ୍ରିୟ, ଏପରିକି ଭକ୍ତଙ୍କର ଯେଉଁମାନେ ନିଜ ଲୋକ ନିଜ ଜନ ସେମାନେ ମଧ୍ୟ ଭଗବାନଙ୍କର ପ୍ରିୟ ହୋଇଯାଆନ୍ତି। ସେଥିପାଇଁ ପ୍ରତିଟି କୂଳରେ ଗୋଟିଏ କୃଷ୍ଣ ଭକ୍ତ ପୁତ୍ର ଜନ୍ମଗ୍ରହଣ କରିବା ପାଇଁ ସମସ୍ତେ କାମନା କରିଥାନ୍ତି। ବିଶେଷ ଭାବରେ କୃଷ୍ଣ ଭକ୍ତ ପୁତ୍ର ଜାତ ହେଲେ ଅନେକ ଲୋକ ପବିତ୍ର ହୋଇଯାଆନ୍ତି, କୁଳଂ ପବିତ୍ର, କୁଳ ପବିତ୍ର ହୋଇଯାଏ। ପଦ୍ମପୁରାଣରେ ଉକ୍ତି ରହିଛି ଯେ ଯେଉଁ କୁଳରେ ଜଣେ ବୈଷ୍ଣବ ପୁତ୍ର ବା ବିଷ୍ଣୁଭକ୍ତ ପୁତ୍ର ଜନ୍ମଗ୍ରହଣ କରନ୍ତି ସେ କୁଳ ପବିତ୍ର ହୋଇଯାଏ। କୁଳଂ ପବିତ୍ର ଜନନୀ କୃତାର୍ଥ, ଏବଂ ମାତା ଏପରି ପୁତ୍ରକୁ ଗର୍ଭରେ ଧାରଣ କରିଥିବା ହେତୁ ସେ କୃତାର୍ଥ ହୁଅନ୍ତି। କୁଳଂ ପବିତ୍ର ଜନନୀ କୃତାର୍ଥ ବସୁନ୍ଧରା ବା ବସତିଷ୍ଠ ଧନ୍ୟା। ଏବଂ ଯେଉଁ ସ୍ଥାନରେ ଯେଉଁ ଦେଶରେ ବା ଯେଉଁ ଲୋକରେ ଏପରି ବୈଷ୍ଣବ ପୁତ୍ର ଜନ୍ମଗ୍ରହଣ କରିଥାନ୍ତି ସେ ସ୍ଥାନ ପବିତ୍ର ହୋଇଯାଏ, ତୀର୍ଥସ୍ଥାନରେ ପରିଣତ ହୋଇଯାଏ। ନୃତ୍ୟନ୍ତି ସ୍ୱର୍ଗେ ପିତରୋପିତେଷାମ, ଏବଂ ସେ ବଂଶର ପିତୃପୁରୁଷମାନେ ଯେଉଁମାନେ ନର୍କରେ ଯନ୍ତ୍ରଣା ଭୋଗ କରୁଥାନ୍ତି ସେ କୁଳରେ ଗୋଟିଏ କୃଷ୍ଣ ଭକ୍ତ ପୁତ୍ର ଜନ୍ମ ହେବା ମାତ୍ର ସେମାନେ ନର୍କ ଯନ୍ତ୍ରଣା ତ୍ୟାଗ କରି ସେମାନେ ସ୍ୱର୍ଗରେ ଯାଇ ନୃତ୍ୟ କରନ୍ତି ପିତୃପୁରୁଷମାନେ, ଅର୍ଥାତ୍ ସେମାନେ ନର୍କ ଯନ୍ତ୍ରଣାରୁ ମୁକ୍ତ ହୋଇ ସ୍ୱର୍ଗ ଲାଭ କରନ୍ତି। ତେଣୁ ଜଣେ ପରିବାରରେ କୃଷ୍ଣ ଭକ୍ତ ହେଲେ ସମସ୍ତେ ଉପକୃତ ହେଉଛନ୍ତି, ସେଥିପାଇଁ ପରିବାରରେ ଏକ କୃଷ୍ଣ ଭକ୍ତର କାମନା ସମସ୍ତେ କରିଥାନ୍ତି। ସେଥିପାଇଁ ପିତାମାତା ଯଦି ଏ ସମ୍ବନ୍ଧରେ ଜାଣିଛନ୍ତି ତାହେଲେ ସେ ପିଲାମାନଙ୍କୁ କୃଷ୍ଣ ଭକ୍ତି ମାର୍ଗରେ ପରିଚାଳିତ କରିବା ପାଇଁ ବ୍ୟବସ୍ଥା କରିବେ। ଯଦି ପିତାମାତାଙ୍କର ଏପରି ଜ୍ଞାନ ନାହିଁ ତାହେଲେ ସେମାନେ ପିଲାମାନଙ୍କୁ କୃଷ୍ଣ ଭକ୍ତି ମାର୍ଗରେ ପରିଚାଳିତ କରିବା ପାଇଁ ବ୍ୟବସ୍ଥା କରିପାରିବେ ନାହିଁ। ତେଣୁ ଶାସ୍ତ୍ରରେ କୁହାଯାଇଛି ପିତା ନ ଶସ୍ୟାତ୍ ଜନନୀ ନ ଶସ୍ୟାତ୍ ନ ମୋତେ ଏତେ ଯାହ ସମୁପେତ ମୃତ୍ୟୁ, ଯେ ତାର ସନ୍ତାନମାନଙ୍କୁ ମୃତ୍ୟୁ କବଳରୁ ଉଦ୍ଧାର କରିପାରିବେନି ଯେଉଁ ପିତାମାତା ସେମାନେ ପିତାମାତା ପଦବାଚ୍ୟ ନୁହନ୍ତି। ଗୁରୁ ନ ଶସ୍ୟାତ୍ ସ୍ୱଜନ ନ ଶସ୍ୟାତ୍, ସେ ଗୁରୁ ଗୁରୁ ନୁହେଁ ଯେ ତାର ଶିଷ୍ୟକୁ ମୃତ୍ୟୁ କବଳରୁ ରକ୍ଷା କରିପାରିବ ନାହିଁ। ସେ ସ୍ୱଜନ ସ୍ୱଜନ ନୁହେଁ ଯଦି ସେ ତାର ବନ୍ଧୁକୁ ବା ନିଜ ଲୋକକୁ ମୃତ୍ୟୁ କବଳରୁ ରକ୍ଷା କରିପାରିଲା ନାହିଁ, ବା ସେ ଦେବତା ଦେବତା ନୁହନ୍ତି
ଯେ ତାର ପୂଜକ ମାନଙ୍କୁ ବା ଭକ୍ତ ମାନଙ୍କୁ ମୃତ୍ୟୁ କବଳରୁ ରକ୍ଷା କରିପାରିବେନି, ବା ସେ ପତି ପତି ନୁହନ୍ତି ଯଦି ତାର ସ୍ତ୍ରୀକୁ ସେ ମୃତ୍ୟୁ କବଳରୁ ରକ୍ଷା କରିପାରିବେ। ତେଣୁ ପ୍ରତ୍ୟେକ ଚାହାନ୍ତି ଯେ ମୃତ୍ୟୁରୁ ରକ୍ଷା ପାଇବାର ଏକମାତ୍ର ମାର୍ଗ ହେଉଛି ଏହି କୃଷ୍ଣ ଭକ୍ତି ମାର୍ଗ। ଆମେ ପରୀକ୍ଷିତ ମହାରାଜଙ୍କର ଜୀବନରେ ଦେଖିବା ସେ କିପରି ମୃତ୍ୟୁ ଭୟରୁ ରକ୍ଷା ପାଇଥିଲେ, ସେ ପ୍ରସଙ୍ଗ ଆମେ ଆଲୋଚନା କରିବା ଆଗକୁ। ତେଣୁ ମହାରାଜ ଯୁଧିଷ୍ଠିର ଯେତେବେଳେ ପ୍ରଶ୍ନ କରୁଛନ୍ତି, ଜାତ କବିତ ବ୍ରାହ୍ମଣ ମାନେ କହୁଛନ୍ତି ତସ୍ମାନ ନାମ ବିଷ୍ଣୁ ରାତ, ହେ ରାଜନ ଏହି ପୁତ୍ରର ପୁତ୍ର ସନ୍ତାନର ନାମ ବିଷ୍ଣୁ ରାତ ହେବ, ସେ ବିଷ୍ଣୁ ଦ୍ୱାରା ରକ୍ଷିତ ହୋଇଥିବା ହେତୁ ସେ ବିଶ୍ୱନାଥ ନାମରେ ସମସ୍ତ ଲୋକରେ ପ୍ରସିଦ୍ଧି ଲାଭ କରିବ। ତେଣୁ ପରୀକ୍ଷିତ ମହାରାଜଙ୍କର ଦୁଇଟି ନାମ ରହିଛି, ଗୋଟିଏ ହେଉଛି ବିଷ୍ଣୁନାଥ ବା ଅନ୍ୟଟି ହେଉଛି ବିଷ୍ଣୁ ଦତ୍ତ। ଭଗବାନ ବିଷ୍ଣୁ ତାଙ୍କୁ ଜୀବନ ଦାନ ଦେଇଛନ୍ତି, ରକ୍ଷା କରିଛନ୍ତି, ସେ ମୃତ୍ୟୁ ପ୍ରାୟ ଅବସ୍ଥାରେ ପହଞ୍ଚିଯାଇଥିଲେ, ଦଗ୍ଧୀଭୂତ ହେଉଥିଲେ ଅଶ୍ୱତ୍ଥମାର ବ୍ରହ୍ମାସ୍ତ୍ର କବଳରେ। ତେଣୁ ଭଗବାନ କୃଷ୍ଣ ତାଙ୍କୁ ଯେପରି ଜୀବନ ଦାନ କରିଛନ୍ତି ତେଣୁ ସେ ବିଷ୍ଣୁ ଦତ୍ତ। ମହାଭାଗ ନ ସନ୍ଦେହ ମହାଭାଗବତ ମହା, ତେଣୁ ଜାତ କବିତ ବ୍ରାହ୍ମଣ ମାନେ ମହାରାଜ ଯୁଧିଷ୍ଠିରଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ହେ ମହାଭାଗ, ହେ ମହାନ ଭାଗ୍ୟଶାଳୀ, କାହିଁକି ନା ତାଙ୍କ କୂଳରେ ମହାଭାଗବତ କୃଷ୍ଣ ଭକ୍ତ ପୁତ୍ର ଜନ୍ମଗ୍ରହଣ କରିଛି, ସେଥିପାଇଁ ମହାରାଜ ଯୁଧିଷ୍ଠିରଙ୍କୁ ବ୍ରାହ୍ମଣ ମାନେ ମହାଭାଗ୍ୟଶାଳୀ ଭାବରେ ସମ୍ବୋଧନ କରୁଛନ୍ତି। ମହାଭାଗ, ଆପଣଙ୍କର କୌଣସି ସନ୍ଦେହ କରିବାର ଆବଶ୍ୟକତା ନାହିଁ, ଆପଣ ସନ୍ଦେହ କରନ୍ତୁ ନାହିଁ, ଏ ପୁତ୍ର ନିଶ୍ଚିତ ଭାବରେ ମହାଭାଗବତ ହେବ ଏବଂ ମହାନ ମହାଭାଗବତ ହେବ। ମହାଭାଗବତ ମହା ମହାଭାଗବତ ଭକ୍ତମାନଙ୍କ ମଧ୍ୟରେ ମହାନ ହେବ। ଆମେ ଦେଖିବା ଆଗକୁ କିପରି ଭାବରେ ପରୀକ୍ଷିତ ମହାରାଜ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ହୋଇ ଏହି ଶ୍ରୀମଦ ଭାଗବତର ଜଗତରେ ପ୍ରଚାରର ମାଧ୍ୟମ ହୋଇଥିଲେ। ତେଣୁ ସେ ମହାନ ମହାଭାଗବତ ଯିଏକି ଶ୍ରୀମଦ ଭାଗବତକୁ ଏହି ପୃଥିବୀରେ ଅବତରଣ କରାଇଥିଲେ, ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ଭାଗବତ ଶ୍ରବଣ କରି, ତେଣୁ ଏହିପରି ଭାବରେ ବ୍ରାହ୍ମଣମାନେ ମହାରାଜ ପରୀକ୍ଷିତଙ୍କ ସମ୍ବନ୍ଧରେ ବର୍ଣ୍ଣନା କରୁଛନ୍ତି ଏବଂ ତାଙ୍କର ଭବିଷ୍ୟତ ସମ୍ବନ୍ଧରେ କହିବାକୁ ଯାଇ ସେମାନେ କହୁଛନ୍ତି ଯେ ଏ ବାଳକ ସେ ପ୍ରଜା ପାଳନରେ ମହାରାଜ ଇକ୍ଷକଙ୍କ ସମ ହେବ, ଅର୍ଥାତ୍ ଇଏ ପିତା ପରି ପ୍ରଜାମାନଙ୍କୁ ପାଳନ କରିବ। ଏ ବାଳକ ଯେପରି ମହାରାଜ ଇକ୍ଷକୁ ସେ ଥିଲେ ବୈବସ୍ୱତ ମନୁଙ୍କର ପୁତ୍ର ଏବଂ ବୈବସ୍ୱତ ମନୁ ଥିଲେ ବିବସ୍ୱାନ ସୂର୍ଯ୍ୟଦେବଙ୍କର ପୁତ୍ର। ବର୍ତ୍ତମାନ ଯେଉଁ ଯୁଗ ଚାଲିଛି ହେଉଛି ବୈବସ୍ୱତ ମନୁଙ୍କର ଯୁଗ, ବୈବସ୍ୱତ ମନୁଙ୍କର ଶାସନ ବର୍ତ୍ତମାନ ଚାଲିଛି, ହେଉଛନ୍ତି ସପ୍ତମ ମନୁ। ତେଣୁ ତାଙ୍କର ପୁତ୍ର ଇକ୍ଷାକୁ ଯେଉଁ ବଂଶରେ ଭଗବାନ ରାମଚନ୍ଦ୍ର ଆସିଥିଲେ, ତେଣୁ ସେ ଇକ୍ଷାକୁ ଭଗବାନଙ୍କର ପରମ ଭକ୍ତ ଥିଲେ ଏବଂ ଅତ୍ୟନ୍ତ ପ୍ରଜାବତ୍ସଳ ଥିଲେ। ସେ ତାଙ୍କ ରାଜ୍ୟର ସମସ୍ତ ପ୍ରଜାମାନଙ୍କୁ ଏହି ଭକ୍ତି ମାର୍ଗରେ ବିଷ୍ଣୁ ଭକ୍ତି ମାର୍ଗରେ ପରିଚାଳିତ କରୁଥିଲେ। ତାଙ୍କ ରାଜ୍ୟର ସମସ୍ତ ପ୍ରଜାମାନେ ଏପରିକି ଏକାଦଶୀ ବ୍ରତ ମଧ୍ୟ ପାଳନ କରୁଥିଲେ। ଏକାଦଶୀ ବ୍ରତ ମାସରେ ଦୁଇଥର ପଡ଼େ ଏବଂ ଏକାଦଶୀ ବ୍ରତ ପୂର୍ବ ଦିନ ସବୁ ରାଜ୍ୟରେ ଡେଙ୍ଗୁରା ପିଟି ଦିଆଯାଏ ଯେ କାଲି ଏକାଦଶୀ ବ୍ରତ। ତେଣୁ ସମସ୍ତେ 8 ବର୍ଷ ଠାରୁ 80 ବର୍ଷ ପର୍ଯ୍ୟନ୍ତ ବାଳକ ବୃଦ୍ଧ ପୁରୁଷ ସ୍ତ୍ରୀ ସମସ୍ତେ ଏହି ଏକାଦଶୀ ବ୍ରତ ତାଙ୍କ ରାଜ୍ୟରେ କରୁଥାନ୍ତି ଏବଂ ଏକାଦଶୀ ବ୍ରତରେ ସେତେବେଳେ ଯେଉଁ ଏକାଦଶୀ ବ୍ରତ ତାହା ଥିଲା ନିର୍ଜଳ ଏକାଦଶୀ ବ୍ରତ, କୌଣସି ଜଳ ମଧ୍ୟ ଗ୍ରହଣ କରନ୍ତିନି, ଏତେ କଡ଼ାକଡ଼ି ଭାବରେ ପାଳନ କରୁଥିଲେ। କିନ୍ତୁ କଳିଯୁଗରେ ଅବଶ୍ୟ କିଛି ରିହାତି ଦିଆଯାଇଛି କଳିଯୁଗର ଲୋକମାନଙ୍କ ପାଇଁ ଯେଉଁମାନେ ଏକାଦଶୀ କରିବେ, କଳିଯୁଗରେ ଯେଉଁମାନେ ଏକାଦଶୀ କରିବେ ସେମାନେ ଅତି କମରେ ଯଦି ନିର୍ଜଳ ରହିପାରିବେ ନାହିଁ ତେଣୁ ସେମାନେ କିଛି ଖାଦ୍ୟ ଗ୍ରହଣ କରିବେ, କିନ୍ତୁ କୌଣସି ଶସ୍ୟ ଜାତୀୟ ଖାଦ୍ୟ ଗ୍ରହଣ କରିବେ ନାହିଁ। ଆମର ଓଡ଼ିଶାରେ ବିଶେଷ ଭାବରେ ଅନେକ ଲୋକ ଏକାଦଶୀ କରିଥାନ୍ତି, କିନ୍ତୁ ସେମାନେ ଜାଣନ୍ତିନି କିପରି ଭାବରେ ଏକାଦଶୀ ବ୍ରତ କରିବାକୁ ହୁଏ। ତେଣୁ ଏକାଦଶୀ ଦିନ ସେମାନେ ଅନ୍ନ ନ ଖାଇ ହୁଏତ ଚୁଡ଼ା ବା ରୁଟି ଖାଇଥାନ୍ତି, ତାହାଦ୍ୱାରା ଏକାଦଶୀ ବ୍ରତ ହୁଏନି। ଏକାଦଶୀ ଦିନ କୌଣସି ପ୍ରକାର ଶସ୍ୟ ଜାତୀୟ ଦ୍ରବ୍ୟ ଖାଇବା ନିଷେଧ, କାରଣ ଏକାଦଶୀ ଦିନ ଏହି ଶସ୍ୟମାନଙ୍କରେ ସମସ୍ତ ପାପ ନିବାସ କରିଥାଏ। ତେଣୁ ଯେଉଁମାନେ ଏକାଦଶୀ ଦିନ ଶସ୍ୟ ଭକ୍ଷଣ କରିଥାନ୍ତି ସେମାନେ ସମସ୍ତ ପାପକୁ ଭକ୍ଷଣ କରିଥାନ୍ତି। ତେଣୁ ଏକାଦଶୀ ଦିନ କେବଳ ଫଳମୂଳ ଖାଇବା କଥା ଏବଂ ଦୁଗ୍ଧ ଜାତୀୟ ଦ୍ରବ୍ୟ ଯାହାକି ଛେନା, ଦହି, କ୍ଷୀର, ଘିଅ ଏସବୁ ଖାଇପାରିବେ ଏବଂ ଫଳ ମୂଳ ଏସବୁ ଖାଇପାରିବେ। ତେଣୁ ଏସବୁ ଖାଇବାର ବିଧାନ ରହିଛି, ସେ ଭଗବାନ ବରଦାନ ଦେଇଥିଲେ ଏକାଦଶୀ ତିଥିଙ୍କୁ ଯେ ସେଦିନ ଯେଉଁମାନେ ଏକାଦଶୀ ନ କରିବେ ଅନ୍ନ ଖାଇବେ ସେଦିନ ସମସ୍ତ ପାପ ନିବାସ କରିବ ସେ ଶସ୍ୟରେ। ତେଣୁ ସେଦିନ ସମସ୍ତ ପାପ ନିବାସ କରେ ଶସ୍ୟରେ ଏକାଦଶୀ ତିଥି ଦିନ। ତେବେ ଏହିପରି ଭାବରେ ମହାରାଜ ଇଚ୍ଛାକୁ ଅତି ସୁନ୍ଦର ଭାବରେ ପ୍ରଜାମାନଙ୍କୁ ପାଳନ କରୁଥିଲେ, ତାଙ୍କ ରାଜ୍ୟରେ ସମସ୍ତେ କୃଷ୍ଣ ଭକ୍ତ ଥିଲେ, ବିଷ୍ଣୁ ଭକ୍ତ ଥିଲେ, ତେଣୁ ସମସ୍ତେ ସୁଖପୂର୍ବକ ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖପୂର୍ବକ ଜୀବନ ନିର୍ବାହ କରୁଥିଲେ, କେହି ଦୁଃଖୀ ନଥିଲେ ତାଙ୍କ ରାଜ୍ୟରେ। ତେଣୁ ଜାତ କବିତା ବ୍ରାହ୍ମଣମାନେ କହୁଛନ୍ତି ଯେ ମହାରାଜ ପରୀକ୍ଷିତ ସେ ମହାରାଜ ଇଚ୍ଛକଙ୍କ ପରି ପ୍ରଜାପାଳକ ହେବେ, ପ୍ରଜାବତ୍ସଳ ହେବେ ଏବଂ ପ୍ରତିଜ୍ଞା ପାଳନରେ ସେ ଭଗବାନ ରାମଚନ୍ଦ୍ରଙ୍କ ପରି ହେବେ। ଯେପରି ଭଗବାନ ରାମଚନ୍ଦ୍ର ନିଜ ପିତାଙ୍କର ବଚନ ପାଳନ କରିବା ପାଇଁ ନିଜର ରାଜପ୍ରସାଦ ରାଜ୍ୟ ତ୍ୟାଗ କରି 14 ବର୍ଷ ବନବାସ ଗ୍ରହଣ କରିଥିଲେ, ତେଣୁ ଭଗବାନ ରାମଚନ୍ଦ୍ର ପ୍ରତିଜ୍ଞା ପାଳନରେ ଯେପରି ଦୃଢ଼ ଥିଲେ ଏପରିକି ବନବାସ ସମୟରେ ମଧ୍ୟ ଭଗବାନ ରାମଚନ୍ଦ୍ର କେବେ ହେଲେ କୌଣସି ଜନପଦକୁ ଆସିନାହାନ୍ତି ବା ଜନପଦ ମଧ୍ୟରେ ପ୍ରବେଶ କରିନାହାନ୍ତି, କୌଣସି ଗ୍ରାମ ବା ସହରରେ କେବେ ଭଗବାନ ରାମଚନ୍ଦ୍ର ପ୍ରବେଶ କରିନାହାନ୍ତି। ତାପସ ବେଶରେ ସେ କେବଳ ଜଙ୍ଗଲରେ ଫଳମୂଳ ଖାଇ ଜୀବନ ଧାରଣ କରିଛନ୍ତି 14 ବର୍ଷ ପର୍ଯ୍ୟନ୍ତ। ତେଣୁ ଏହିପରି ଭାବରେ ଭଗବାନ ରାମଚନ୍ଦ୍ର ନିଜର ପ୍ରତିଜ୍ଞା ପାଳନ କରିଥିଲେ, ପିତୃ ପ୍ରତିଜ୍ଞା। ତେଣୁ ମହାରାଜ ପରୀକ୍ଷିତ ପ୍ରତିଜ୍ଞା ପାଳନରେ ଭଗବାନ ରାମଚନ୍ଦ୍ରଙ୍କ ପରି ହେବେ, ଏକଥା କହୁଛନ୍ତି ଜାତ କବିତା ବ୍ରାହ୍ମଣମାନେ। ତାପରେ କହୁଛନ୍ତି ଦାନ ଏବଂ ଶରଣ ପ୍ରଦାନ କରିବାରେ ସେ ମହାରାଜ ଶିବିଙ୍କ ପରି ହେବେ। ମହାରାଜ ଶିବିଙ୍କ କଥା ଆପଣମାନେ ଜାଣିଥିବେ, ସେ ଅତ୍ୟନ୍ତ ଦାନଶୀଳ ଥିଲେ ଏବଂ ଶରଣାଗତର ରକ୍ଷା ପାଇଁ ସେ ପ୍ରସିଦ୍ଧ ଥିଲେ। ତାଙ୍କର ଏହି ଦାନଶୀଳତା ଆଉ ଶରଣାଗତ ବତ୍ସଳତାର ପରୀକ୍ଷା କରିବା ପାଇଁ ଥରେ ଇନ୍ଦ୍ର ଏବଂ ଅଗ୍ନି ଦୁଇ ଜଣ ଗୋଟିଏ କପୋତ ଏବଂ ଗୋଟିଏ ଶାଗୁଣା ବା ଗୃଦ୍ଧ ରୂପ ଧାରଣ କରି ଆସିଲେ ମହାରାଜ ଶିବିଙ୍କୁ ପରୀକ୍ଷା କରିବା ପାଇଁ। କପୋତଟି ଆଗରେ ଦୌଡ଼ିବାକୁ ଆରମ୍ଭ କରିଛି ଏବଂ ଗୃଦ୍ଧଟି ତାର ପଶ୍ଚାତ ଧାବନ କରି ତାକୁ ଖାଇବା ପାଇଁ ତା ପଛରେ ଗୋଡ଼େଇଛି। ଆସି ମହାରାଜ ଶିବିଙ୍କର କୋଳରେ ଆସି ଶରଣ ଗ୍ରହଣ କଲା। ବୃଦ୍ଧ କବଳରୁ ବା ଶାଗୁଣା କବଳରୁ ରକ୍ଷା ପାଇବା ପାଇଁ ସେ ମହାରାଜ ଶିବିଙ୍କ କୋଳରେ ଶରଣ ଗ୍ରହଣ କଲା। ତେଣୁ ମହାରାଜ ଶିବ ଯେହେତୁ ଶରଣାଗତ ବତ୍ସଳ, ଶରଣାଗତକୁ ରକ୍ଷା କରିବା ତାଙ୍କର ଧର୍ମ, ତେଣୁ ସେ କପୋତଟିକୁ ରକ୍ଷା କଲେ। ସେତେବେଳେ ଗୃଦ୍ଧଟି ମହାରାଜ ଶିବିଙ୍କୁ କହିଲା ଯେ ଏ କପୋତଟି ହେଉଛି ମୋର ଖାଦ୍ୟ, ତେଣୁ ତୁମେ ତାକୁ ମୋତେ ପ୍ରଦାନ କର। ମହାରାଜ ଶିବ କହିଲେ ଯେହେତୁ ସେ ମୋର ଶରଣାଗତ, ତେଣୁ ମୁଁ ଏହାକୁ ତୁମକୁ ପ୍ରଦାନ କରିପାରିବି ନାହିଁ, ତାହାକୁ ରକ୍ଷା କରିବା ମୋର ଧର୍ମ, ତେଣୁ ଶାଗୁଣାଟି କହୁଛି ଯେ ଇଏ ମୋର ଖାଦ୍ୟ, ତେଣୁ ମୋର ଖାଦ୍ୟକୁ ତୁମେ ଛଡେଇ ନେଉଛ, ଇଏ ତୁମ ପାଇଁ ପାପ କାର୍ଯ୍ୟ ହବ। ମୋର ଖାଦ୍ୟକୁ ତୁମେ ପ୍ରଦାନ କରିବା ଦରକାର, ଇଏ ମୋର ଖାଦ୍ୟ। ତେଣୁ ମହାରାଜ ସେ ବି କହିଲେ ଯେ ଠିକ ଅଛି, ଏ ଯଦି ତୋର ଖାଦ୍ୟ ତାହେଲେ ତାର ପ୍ରତିବଦଳରେ ମୁଁ ଅନ୍ୟ କୌଣସି ମୋର ଶରୀରର ମାଂସ କାଟି ମୁଁ ତତେ ଖାଦ୍ୟ ପାଇଁ ପ୍ରଦାନ କରିବି। ତେଣୁ ଶାଗୁଣାଟି ରାଜି ହେଲା, ଠିକ ଅଛି ଆପଣ ଶରୀରର ମାଂସ କାଟି ଦିଅନ୍ତୁ, କିନ୍ତୁ ଏ କପତର ଓଜନ ଯେତିକି ସେତିକି ଓଜନର ମାଂସ ପ୍ରଦାନ କରିବେ ମୋତେ, ତାଠାରୁ କମ୍ ହେଲେ ଚଳିବନି। ମହାରାଜ ସେ ବି ରାଜି ହେଇଗଲେ। ତେଣୁ ସେ କପତଟିକୁ ଗୋଟିଏ ତରାଜୁରେ ଗୋଟିଏ ପାର୍ଶ୍ୱରେ ବସେଇ ଅନ୍ୟ ଗୋଟିଏ ପାର୍ଶ୍ୱରେ ତାଙ୍କ ଶରୀରର ମାଂସ କାଟି ରଖିବାକୁ ଆରମ୍ଭ କଲେ, କିନ୍ତୁ ସେ ଯେତେ ମାଂସ ରଖି ଚାଲିଛନ୍ତି କପତଟିର ଓଜନ ଭାରି ଭାରି ହେଇଯାଉଛି। ତେଣୁ ଶେଷରେ ମହାରାଜ ଶିବି ଆଉ ଶରୀରର ମାଂସ କାଟିବା ବନ୍ଦ କରି ନିଜେ ଯାଇ ସେ ତରାଜୁରେ ବସିଗଲେ। ସେ ଚାହିଁଲେ ଯଦି ଏ କପତ ପାଇଁ ମୋର ପ୍ରାଣ ମଧ୍ୟ ଦେବାକୁ ପଡିପାରେ, ସେ ନିଜେ ବସିବାର ଅର୍ଥ ସେ ନିଜକୁ ଦାନ କରିବେ ସେ ଶାଗୁଣାଟି, ତାର ଭକ୍ଷ୍ୟ ହେବେ। ତେଣୁ ସେ ନିଜେ ବସିଗଲେ ତରାଜୁରେ। ତେଣୁ ମହାରାଜ ଶିବିଙ୍କର ଏପରି ଶରଣ ବତ୍ସଳତା ଦର୍ଶନ କରି ସଙ୍ଗେ ସଙ୍ଗେ ଇନ୍ଦ୍ର ଏବଂ ଅଗ୍ନି ତାଙ୍କର ସ୍ୱରୂପରେ ତାଙ୍କୁ ଦର୍ଶନ ଦେଇ ତାଙ୍କର ଭୁରି ଭୁରି ପ୍ରଶଂସା କଲେ ଯେ ରାଜା ତୁମେ ଧନ୍ୟ। ତେଣୁ ଏହିପରି ଭାବରେ ମହାରାଜ ଶିବି ଇତିହାସରେ ପ୍ରସିଦ୍ଧ ହୋଇଛନ୍ତି ଦାନଶୀଳତା ଏବଂ ଶରଣ ବତ୍ସଳତାରେ। ତେଣୁ ମହାରାଜ ପରୀକ୍ଷିତ ସେ ଏହିପରି ଭାବରେ ଶରଣ ବତ୍ସଳ ବା ଶରଣ ରକ୍ଷକ ଦାନଶୀଳ ହେବେ ମହାରାଜ ଶିବିଙ୍କ ପରି। ଜାତକ କବିତ ବ୍ରାହ୍ମଣମାନେ ତାଙ୍କର ଭବିଷ୍ୟତବାଣୀ ସମ୍ବନ୍ଧରେ ଭବିଷ୍ୟତ ସମ୍ବନ୍ଧରେ ସୂଚନା ଦେଇ କହୁଛନ୍ତି ଏବଂ ଯଶ ବିସ୍ତାରରେ ମହାରାଜ ପରୀକ୍ଷିତ ମହାରାଜ ଭରତଙ୍କ ପରି ହେବେ। ଅବଶ୍ୟ ଇତିହାସରେ ତିନି ଜଣ ଭରତ ରହିଛନ୍ତି, ଜଣେ ହେଉଛନ୍ତି ମହାରାଜ ଭଗବାନ ଋଷଭଦେବଙ୍କର ପୁତ୍ର ଭରତ, ଯାହାଙ୍କର ନାମ ଅନୁସାରେ ଏହି ଭାରତବର୍ଷ ହୋଇଛି। କେହି କେହି କୁହନ୍ତି ଯେ ଦୁଷ୍ୟନ୍ତ ଏବଂ ଶକୁନ୍ତଳାଙ୍କର ପୁତ୍ର ଭରତଙ୍କ ନାମ ଅନୁସାରେ ଭାରତବର୍ଷ ହୋଇଛି ବୋଲି, କିନ୍ତୁ ଶ୍ରୀମଦ୍ ଭାଗବତରେ ଭଗବାନ ଋଷଭଦେବଙ୍କର ପୁତ୍ର ଭରତଙ୍କ ନାମ ଅନୁସାରେ ଏହି ଭାରତବର୍ଷ ହୋଇଛି ବୋଲି ବର୍ଣ୍ଣନା ରହିଛି। ତେବେ ଦୁଷ୍ୟନ୍ତଙ୍କର ପୁତ୍ର ଭରତ ସେ ଏଇ କୁରୁବଂଶର ପୂର୍ବପୁରୁଷ, ତେଣୁ ତାଙ୍କ ପରି ସେ ଯେପରି ତାଙ୍କ ବଳ ବା ଶକ୍ତି ସାହାଯ୍ୟରେ ତାଙ୍କର ବଂଶର କୀର୍ତ୍ତି ବିସ୍ତାର କରିଥିଲେ, ସେହିପରି ମହାରାଜ ପରୀକ୍ଷିତ ତାଙ୍କ ବଂଶର କୀର୍ତ୍ତି ବିସ୍ତାର କରିବେ ମହାରାଜ ଭରତଙ୍କ ପରି। ତେଣୁ ଅନେକ ସମୟରେ ଯେତେବେଳେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ସମ୍ବୋଧନ କରୁଛନ୍ତି ଭଗବତ ଗୀତାରେ, ତାଙ୍କୁ ଭାରତ ବୋଲି କହୁଛନ୍ତି, ହେ ଭରତ ବଂଶର। ତେଣୁ ଏହିପରି ଭାବରେ ଭରତ ବଂଶରେ ଜନ୍ମଗ୍ରହଣ କରିଥିବା ହେତୁ ତାଙ୍କୁ ଭାରତ ବୋଲି କୁହାଯାଉଛି। ଏବଂ ପରୀକ୍ଷିତ ମହାରାଜ ଧନୁର୍ବିଦ୍ୟାରେ ସେ ତାଙ୍କର ପିତାମହ ଅର୍ଜୁନଙ୍କ ପରି ହେବେ। ଅର୍ଜୁନ ଯେପରି ଇତିହାସରେ ପ୍ରସିଦ୍ଧ ଧନୁର୍ଧାରୀ, ଠିକ୍ ସେହିପରି ପରୀକ୍ଷିତ ମହାରାଜ ଅର୍ଜୁନଙ୍କ ପରି ଧନୁର୍ଧାରୀ ହେବେ। ବ୍ରାହ୍ମଣମାନେ କହୁଛନ୍ତି ମହାରାଜ ପରୀକ୍ଷିତଙ୍କ ସମ୍ବନ୍ଧରେ, ଏବଂ ତେଜରେ ସେ ଅଗ୍ନି ସଦୃଶ ହେବେ। ଅଗ୍ନି ଯେପରି ତେଜିଆ, ଠିକ୍ ସେହିପରି ମହାରାଜ ପରୀକ୍ଷିତ ଅଗ୍ନି ସଦୃଶ ତେଜବାନ ହେବେ, ଏବଂ ଗାମ୍ଭୀର୍ଯ୍ୟରେ ସାଗର ସଦୃଶ ହେବେ। ସାଗରରେ ଅନେକ ଜଳ, ନଦୀର ଜଳ ପ୍ରବେଶ କରୁଛି ପ୍ରତିଦିନ, କିନ୍ତୁ ସାଗରର ଜଳ କେବେ ବର୍ଦ୍ଧିତ ହେଉନି ବା କେତେବେଳେ ସାଗର ଜଳ କମ୍ ହେଇଯାଉନି, ସବୁ ସମୟରେ ସ୍ଥିର ରହିଛି। ତେଣୁ ସମୁଦ୍ର ପରି ସ୍ଥିର ବା ଗମ୍ଭୀର ହେବେ ମହାରାଜ ପରୀକ୍ଷିତ। ବିଭିନ୍ନ ବାଧା ବିଘ୍ନରେ ସେ ବିଚଳିତ ହେବେନି, ସବୁ ସମୟରେ ସ୍ଥିର ହେବେ। ଆମେ ଦେଖିବା କିପରି ଭାବରେ ମହାରାଜ ପରୀକ୍ଷିତ ଯେତେବେଳେ ଅଭିଶପ୍ତ ହେଇଛନ୍ତି କିପରି ସେ ବିଚଳିତ ହେଇନାହାନ୍ତି। ସେ ପରିସ୍ଥିତିରେ ଯେକୌଣସି ବ୍ୟକ୍ତି ବିଚଳିତ ହେଇଯିବା କଥା, କିନ୍ତୁ ସେ ସ୍ଥିର ରହିଛନ୍ତି, ଗମ୍ଭୀର ରହିଛନ୍ତି, ଏବଂ ପରାକ୍ରମରେ ସେ ସିଂହ ସଦୃଶ ହେବେ। ଯେପରି ଜଙ୍ଗଲର ରାଜା ହେଉଛି ସିଂହ, ସେ କାହାକୁ ଭୟ କରେନି, ଠିକ ସେହିପରି ପରାକ୍ରମରେ ମହାରାଜ ପରୀକ୍ଷିତ ସିଂହ ସଦୃଶ ହେବେ, କାହାରିକୁ ଭୟ କରିବେ ନାହିଁ। ସମଗ୍ର ପୃଥିବୀର ସେ ସମ୍ରାଟ ହେବେ ଏବଂ ସମସ୍ତେ ତାଙ୍କର ଅଧୀନରେ ତାଙ୍କର ସେବା କରିବେ, ଏବଂ ଦୋଷୀକୁ ସେ ଦଣ୍ଡ ଦେବାରେ ସିଦ୍ଧହସ୍ତ ହେବେ। ଯେଉଁମାନେ କଳହପ୍ରିୟ, ଈର୍ଷାପରାୟଣ, ଅପରାଧୀ, ତାଙ୍କୁ ସେ ଦୃଢ ହସ୍ତରେ ଦମନ କରିବେ। ଏକଥା କହୁଛନ୍ତି ବ୍ରାହ୍ମଣମାନେ। କ୍ଷମାରେ ପୃଥିବୀ ସମାନ ହେବେ। ପୃଥିବୀକୁ ସର୍ବସହା ବୋଲି କୁହାଯାଇଛି, ସବୁକିଛି ପୃଥିବୀ ସହନ କରିଥାଏ, ଏବଂ ପୃଥିବୀ ଉପରେ ଆମେ ଯେତେ ଅତ୍ୟାଚାର କଲେ ମଧ୍ୟ ପୃଥିବୀ କ୍ଷମା ପ୍ରଦାନ କରିଥାନ୍ତି। ସାଧାରଣତଃ ମନୁଷ୍ୟମାନେ ପୃଥିବୀ ଉପରେ ଅନେକ ଅତ୍ୟାଚାର କରୁଛନ୍ତି, ବିଭିନ୍ନ ପ୍ରକାର ପୃଥିବୀର ସବୁ ସମ୍ପତ୍ତି କାଢି ନେବା ପାଇଁ ସବୁ ବିଭିନ୍ନ ପ୍ରକାର ପୃଥିବୀ ଉପରେ ଅତ୍ୟାଚାର ହେଉଛି। ଯେପରି ସବୁ ଖଣି ଏ ପୃଥିବୀକୁ ଖୋଳାଯାଉଛି, ପୃଥିବୀକୁ ଖୋଳି ସେଥିରୁ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ବାହାର କରି ଦିଆଯାଉଛି, ଜଳର ଟ୍ୟାକ୍ସ। କିନ୍ତୁ ଟାଉନ ଏରିଆ ବା କର୍ପୋରେସନ, ସେମାନେ ଜଳ କେଉଁଠାରୁ ଆଣୁଛନ୍ତି? ଭୂମିରୁ। ଭୂମିକୁ କିଏ ଟ୍ୟାକ୍ସ ଦେଉଛି? ଭୂମିରେ ଜଳ କିଏ ଗଚ୍ଛିତ କରି ରଖିଛି? ଭଗବାନ ରଖିଛନ୍ତି। ଜଳକୁ କୌଣସି ବୈଜ୍ଞାନିକ ସୃଷ୍ଟି କରିନାହାନ୍ତି, ଏ ହେଉଛି ଭଗବାନଙ୍କର ସୃଷ୍ଟି। କିନ୍ତୁ ଆମେ ଭଗବାନଙ୍କୁ ଭୁଲି ଯାଉଛେ, ତାଙ୍କର ପ୍ରଦତ୍ତ ଦ୍ରବ୍ୟକୁ ଆମେ ଗ୍ରହଣ କରୁଛେ। ତେଣୁ କର୍ପୋରେସନ ବା ଟାଉନ ଏରିଆ ସେମାନେ ପୃଥିବୀରୁ ଜଳ ଆଣି ଆମକୁ ଦେଇ ଆମଠାରୁ ଟ୍ୟାକ୍ସ ନେଉଛନ୍ତି, କିନ୍ତୁ ଭଗବାନଙ୍କୁ ଆମେ ଟ୍ୟାକ୍ସ ଦେଉନେ, ତାଙ୍କଠାରୁ ଆମେ ଫ୍ରି ଗ୍ରହଣ କରୁଛେ। ଏବଂ ଆମେ ଏତେ କୃତଜ୍ଞ, ଆମେ ଭଗବାନଙ୍କୁ ନମସ୍କାର କରୁନେ ବା ତାଙ୍କର ପ୍ରଦତ୍ତ ବସ୍ତୁ ଆମେ ଗ୍ରହଣ କରୁଛେ ବୋଲି ତାଙ୍କ ନିକଟରେ କୃତଜ୍ଞତା ପ୍ରକଟ କରୁନେ, ଆମେ ଏତେ କୃତଜ୍ଞ। ଏ ପୃଥିବୀରେ ଅନେକ ବସ୍ତୁ ଭଗବାନ ରଖିଛନ୍ତି ଗଚ୍ଛିତ କରି, ଏବଂ ତାହାକୁ ଆମେ ଦହନ କରୁଛେ ପୃଥିବୀକୁ। ତେଣୁ ପୃଥିବୀ ଆମକୁ କ୍ଷମା ପ୍ରଦାନ କରୁଛି ଏବଂ ଆମକୁ ସବୁ ଦ୍ରବ୍ୟ ପ୍ରଦାନ କରୁଛି। ତେଣୁ ଶାସ୍ତ୍ରରେ କୁହାଯାଇଛି, ଯେପରି ଆମେ ଫସଲ ଉତ୍ପାଦନ କରିବା ପାଇଁ ପୃଥିବୀକୁ ଚାଷ କରୁଛେ, କିନ୍ତୁ ଆମେ ଯେତେ ଭଗବାନଙ୍କ ପ୍ରତି ନିର୍ଭରଶୀଳ ହେବା, ଭଗବତ ଭକ୍ତ ହେବା, ସେତେବେଳେ ପୃଥିବୀ ପ୍ରସନ୍ନ ହୋଇ ଅନେକ ଶସ୍ୟ ଦ୍ରବ୍ୟ ପ୍ରଦାନ କରିବ। କିନ୍ତୁ ଆମେ ଯେତେ ଭଗବାନଙ୍କଠାରୁ ଦୂରେଇ ଯିବା, ନାସ୍ତିକ ହେବା, ପୃଥିବୀ ଏସବୁ ଧନ ସମ୍ପଦ ବା ଶସ୍ୟଜାତୀୟ ଦ୍ରବ୍ୟକୁ ଆହୁରି ସଙ୍କୁଚିତ କରିଦେବ, ପ୍ରଦାନ କରିବ ନାହିଁ। ତେଣୁ ଆଗକାଳରେ ଯେତେ ସବୁ ଶସ୍ୟଦ୍ରବ୍ୟ ହେଉଥିଲା, କୌଣସି ଅଭାବ ନଥିଲା ଏ ଦେଶରେ। ଆମ ଦେଶ ଧନ ସମ୍ପତ୍ତିରେ ଭରି ରହିଥିଲା, କାରଣ ସମସ୍ତେ ଭଗବାନଙ୍କର ଭକ୍ତ ଥିଲେ, ଈଶ୍ୱର ପରାୟଣ ଥିଲେ, ତେଣୁ କୌଣସି ଅଭାବ ନଥିଲା। ସମସ୍ତଙ୍କ ଘରେ ସ୍ୱର୍ଣ୍ଣ ପର୍ଯ୍ୟାପ୍ତ ପରିମାଣରେ ରହିଥିଲା, ସମସ୍ତେ ସ୍ୱର୍ଣ୍ଣର ଅହଙ୍କାର ପିନ୍ଧୁଥିଲେ। ଏପରିକି ରାସ୍ତାରେ ଯଦି ସ୍ୱର୍ଣ୍ଣଖଣ୍ଡ ପଡ଼ିଥିବ, ସୁନା ପଡ଼ିଥିବ, କେହି ତାହାକୁ ଉଠାଇବାକୁ ଇଚ୍ଛା କରିବେନି, କାରଣ କାହାର କିଛି ଅଭାବ ନାହିଁ। ଏପରିକି ଲୋକମାନେ ସୁନା ଥାଳିରେ ମଧ୍ୟ ଖାଉଥିଲେ। କିନ୍ତୁ ଆଜିକାଲି ଆମେ ବୈଜ୍ଞାନିକ ଅଗ୍ରଗତି କରି ସୁନା ତ ବର୍ତ୍ତମାନ ସ୍ୱପ୍ନ ହୋଇଗଲାଣି। ବର୍ତ୍ତମାନ ଆମେ ଯେଉଁ ଅଳଙ୍କାର ସ୍ତ୍ରୀ ଲୋକମାନେ ଗ୍ରହଣ କରୁଛନ୍ତି, ସବୁ ସ୍ୱର୍ଣ୍ଣ ଅଳଙ୍କାର ନାହିଁ, ଇମିଟେସନ ଗୋଲ୍ଡ, ସୁନା ପରି ଦେଖାଯାଉଛି, ସୁନା ନୁହେଁ, ସେସବୁ ଗ୍ରହଣ କରୁଛନ୍ତି, ପିନ୍ଧୁଛନ୍ତି। ଏବଂ ଆମେ ବର୍ତ୍ତମାନ ସ୍ୱର୍ଣ୍ଣ ପାତ୍ର ବଦଳରେ ବର୍ତ୍ତମାନ ଷ୍ଟିଲ୍ ଲୌହ ପାତ୍ରରେ ଖାଉଛେ, ଏବଂ ଆଉ ଟିକେ ଆଗେଇ ଯାଇ ଅନେକ ସମୟରେ ପ୍ଲାଷ୍ଟିକ ପ୍ଲେଟ୍ ବା ପେପର ପ୍ଲେଟ୍ ସେଥିରେ ଆମେ ଖାଦ୍ୟ ଗ୍ରହଣ କରୁଛୁ। ଇଏ ହେଉଛି ଆମର ବୈଜ୍ଞାନିକ ଅଗ୍ରଗତି। ତେଣୁ ପ୍ରାଚୀନ କାଳରେ ଲୋକମାନେ ଈଶ୍ୱର ବିଶ୍ୱାସୀ ଥିବା ହେତୁ ସେମାନଙ୍କର କୌଣସି ଅଭାବ ନଥିଲା, ଭଗବାନ ସବୁକିଛି ପ୍ରଦାନ କରୁଥିଲେ, ଠିକ୍ ସମୟରେ ବର୍ଷା ହେଉଥିଲା। ଏପରିକି କେବଳ ରାତିରେ ବର୍ଷା ହୁଏ, ଦିନବେଳେ ବର୍ଷା ହେବନି, ଏବଂ ରାତି ବର୍ଷା ଶସ୍ୟ ପାଇଁ ବହୁତ ଉପକାରୀ। ଦିନବେଳେ ବର୍ଷା ହେଲେ ଲୋକମାନଙ୍କର ଅସୁବିଧା ହେବ, ତେଣୁ ଲୋକମାନେ ଯେତେବେଳେ ଶୋଇଯାଇଥିବେ ରାତିରେ ବୃଷ୍ଟି ହେବ, ଏବଂ ଯେତିକି ଦରକାର ସେତିକି ବୃଷ୍ଟି ହେବ। କିନ୍ତୁ ଆଜିକାଲି ଅନାବୃଷ୍ଟି, ଦୁର୍ଭିକ୍ଷ ଏବଂ ଅତିବୃଷ୍ଟି, ବନ୍ୟା ହେଲେ ଲୋକମାନେ ଅସୁବିଧାରେ ପଡିବେ, ଦୁର୍ଭିକ୍ଷ ହେଲେ ଲୋକମାନେ ଅସୁବିଧାରେ ପଡୁଛନ୍ତି। ଏସବୁ ହଉଛି ଆମର ନାସ୍ତିକବାଦର ପ୍ରଭାବ। ଆମେ ଯେତେ ଭଗବାନଙ୍କଠାରୁ ଦୂରେଇ ଯିବା, ଆମର ଏସବୁ ଅସୁବିଧା ଗୁଡିକ ବଢି ଚାଲିବ ଦିନକୁ ଦିନ। ଏସବୁ ଦୈବୀ ଦଣ୍ଡ, ଭଗବାନ ସେସବୁ ଦଣ୍ଡ ପ୍ରଦାନ କରିବେ ଆମକୁ। ତେଣୁ ମହାରାଜ ପରୀକ୍ଷିତ ସେ କ୍ଷମାରେ ପୃଥିବୀ ସଦୃଶ ହେବେ, ସହିଷ୍ଣୁତାରେ ପିତାମାତାଙ୍କ ସଦୃଶ ହେବେ। ଯେପରି ପିତାମାତା ସନ୍ତାନମାନଙ୍କର ସମସ୍ତ ଅସୁବିଧାକୁ ସହନ କରିଥାନ୍ତି, ବା ଯେତେ ସବୁ ପିଲାମାନେ ଯେତେ ସବୁ ଅସୁବିଧା ସୃଷ୍ଟି କରନ୍ତି ପିତାମାତାଙ୍କ ପାଇଁ, ଏପରିକି ବାଲ୍ୟକାଳରେ ଶିଶୁ ସନ୍ତାନମାନେ ପିତାମାତାଙ୍କ କ୍ରୋଡ଼ରେ ମଳତ୍ୟାଗ ମଧ୍ୟ କରିଥାନ୍ତି, କିନ୍ତୁ ପିତାମାତା ତାକୁ ସହନ କରନ୍ତି, ସେ ଶିଶୁକୁ ଫିଙ୍ଗି ଦିଅନ୍ତିନି। ତେଣୁ ପିତାମାତା ସନ୍ତାନ ପାଇଁ ବହୁତ ସହନଶୀଳ। ଅନେକ ସମୟରେ ପିଲାମାନେ ସେମାନଙ୍କ କଥା ଶୁଣନ୍ତି ନାହିଁ, ତଥାପି ପିତାମାତାମାନେ ସହନଶୀଳ ହେଇ ତାଙ୍କର ମଙ୍ଗଳ କାମନା କରିଥାନ୍ତି। ତେଣୁ ଠିକ୍ ସେହିପରି ମହାରାଜ ପରୀକ୍ଷିତ ପିତାମାତାଙ୍କ ପରି ସହନଶୀଳ ହେବେ, ପ୍ରଜାବତ୍ସଳ ହେବେ, ପ୍ରଜାମାନଙ୍କର ସମସ୍ତ କଥା ସହନ କରିବେ ଏବଂ ମାନସିକ ସମତାରେ ସେ ମହାରାଜ ଯୁଧିଷ୍ଠିରଙ୍କ ପରି ହେବେ। ଯୁଧିଷ୍ଠିରଙ୍କୁ ଅଜାତ ଶତ୍ରୁ ବୋଲି କୁହାଯାଏ, ଅର୍ଥାତ୍ ତାଙ୍କର କେହି ଶତ୍ରୁ ଜନ୍ମ ହେଇନଥିଲେ। କିନ୍ତୁ ଆମେ ଦେଖୁ ଯେ କୌରବ ପକ୍ଷରେ ବିଶେଷ ଭାବରେ ଦୁର୍ଯ୍ୟୋଧନ ଏବଂ ତାର ଭ୍ରାତାମାନେ ସମସ୍ତେ ଯୁଧିଷ୍ଠିର ମହାରାଜଙ୍କର ଶତ୍ରୁ ଥିଲେ ବା ତାଙ୍କୁ ଶତ୍ରୁବତ ଆଚରଣ କରୁଥିଲେ ତାଙ୍କ ସହିତ। କିନ୍ତୁ ଯଦିଓ ଦୁର୍ଯ୍ୟୋଧନ ଆଦି ଭ୍ରାତାମାନେ ମହାରାଜ ଯୁଧିଷ୍ଠିରଙ୍କୁ ଶତ୍ରୁ ବୋଲି ମନେ କରୁଥିଲେ, କିନ୍ତୁ ମହାରାଜ ଯୁଧିଷ୍ଠିର ସେମାନଙ୍କୁ ଶତ୍ରୁ ବୋଲି ମନେ କରୁନଥିଲେ, ସେମାନଙ୍କୁ ନିଜର ଭ୍ରାତା ବୋଲି ଜ୍ଞାନ କରୁଥିଲେ। ତେଣୁ ସେ କାହାରିକୁ ଶତ୍ରୁ ଭାବରେ ଦେଖୁନଥିଲେ, ସମସ୍ତଙ୍କ ପ୍ରତି ସମଭାବ ପନ୍ନଥିଲେ, ସମଦୃଷ୍ଟିରେ ଦେଖୁଥିଲେ। ତେଣୁ ମହାରାଜ ପରୀକ୍ଷିତ ଠିକ୍ ସେହିପରି ମହାରାଜ ଯୁଧିଷ୍ଠିରଙ୍କ ପରି ବା ବ୍ରହ୍ମାଙ୍କ ପରି, ବ୍ରହ୍ମା ଯେପରି ସମଦୃଷ୍ଟି ସମ୍ପନ୍ନ, ତାଙ୍କର ସମସ୍ତ ଦେବତା ଅସୁର ପଶୁ ପକ୍ଷୀ ସମସ୍ତ ପ୍ରାଣୀ ବ୍ରହ୍ମାଙ୍କର ସୃଷ୍ଟି, ତେଣୁ ସମସ୍ତଙ୍କ ପ୍ରତି ତାଙ୍କର ସମଭାବ ଥାଏ, ତେଣୁ ବ୍ରହ୍ମାଙ୍କ ପରି ମଧ୍ୟ ସେ ସମଭାବାପନ୍ନ ହେବେ। ତେଣୁ ଏହିପରି ଭାବରେ ବ୍ରାହ୍ମଣମାନେ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କର ସ୍ୱଭାବ। ସେ କୃଷ୍ଣ ଭକ୍ତିରେ ପ୍ରହ୍ଲାଦ ତୁଲ୍ୟ ହେବେ, ଯେପରି ପ୍ରହ୍ଲାଦ ବାଲ୍ୟକାଳରୁ 5 ବର୍ଷ ବୟସରୁ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ହୋଇଥିଲେ ଏବଂ ତାଙ୍କର ପିତା ହିରଣ୍ୟକଶିପୁ ମହାନ ରାକ୍ଷସ ସେ ତାଙ୍କୁ ଯେତେ ମନା କଲେ ମଧ୍ୟ ସେ କୃଷ୍ଣ ଭକ୍ତିକୁ ତ୍ୟାଗ କରିନଥିଲେ, ଏପରିକି ହିରଣ୍ୟକଶିପୁ ତାଙ୍କୁ ଜୀବନରେ ମାରିଦେବା ପାଇଁ ମଧ୍ୟ ଅନେକ ବ୍ୟବସ୍ଥା କରିଥିଲା। କିନ୍ତୁ ତଥାପି ପ୍ରହ୍ଲାଦ ମହାରାଜ କେବେ କୃଷ୍ଣ ଭକ୍ତି ମାର୍ଗରୁ ବିଚଳିତ ହୋଇନଥିଲେ ବା କୃଷ୍ଣ ଭକ୍ତିକୁ ତ୍ୟାଗ କରିନଥିଲେ। 5 ବର୍ଷ ବାଳକର ଏତେ ଦୃଢ଼ ବିଶ୍ୱାସ ଭଗବାନଙ୍କ ଉପରେ, ଯାହାଫଳରେ ସ୍ୱୟଂ ଭଗବାନ ପ୍ରହ୍ଲାଦ ମହାରାଜଙ୍କୁ ରକ୍ଷା କରିବା ପାଇଁ ନିଜେ ନୃସିଂହଦେବ ରୂପରେ ଆବିର୍ଭୂତ ହୋଇଥିଲେ ଏବଂ ହିରଣ୍ୟକଶିପୁକୁ ବଧ କରିଥିଲେ। ତେଣୁ କୃଷ୍ଣ ଭକ୍ତିରେ ମହାରାଜ ପରୀକ୍ଷିତ ପ୍ରହ୍ଲାଦ ମହାରାଜଙ୍କ ତୁଲ୍ୟ ହେବେ, ଅତ୍ୟନ୍ତ ଦୃଢ଼ କୃଷ୍ଣ ଭକ୍ତ, କୌଣସି ବିପଦ ଆପଦ ଆସିଲେ ମଧ୍ୟ ସେ ବିଚଳିତ ହେବେ ନାହିଁ। ଯେପରି ପ୍ରହ୍ଲାଦ ମହାରାଜ ବିଚଳିତ ହୋଇନଥିଲେ ବିଭିନ୍ନ ବିପତ୍ତି ଆସିବା ସତ୍ତ୍ୱେ, ଏବଂ ଧୈର୍ଯ୍ୟରେ ବଳି ମହାରାଜଙ୍କ ପରି ହେବେ। ଯେପରି ବଳି ମହାରାଜ ଭଗବାନ ବାମନ ଦେବଙ୍କୁ 3 ପାଦ ଭୂମି ପ୍ରଦାନ କରି ସେ ମହାନ ଦାନୀ ଭାବରେ ପରିଚିତ ହୋଇଥିଲେ, କିନ୍ତୁ ଭଗବାନ ବାମନ ଦେବ ତାଙ୍କର 2 ପାଦରେ ସମଗ୍ର ଉଚ୍ଚତର ଲୋକ ଏବଂ ନୀଚତର ଲୋକ ସମସ୍ତଙ୍କୁ ଆଚ୍ଛାଦିତ କରିଦେଲେ। 3ୟ ପାଦ ରଖିବା ପାଇଁ ସେ ବଳି ମହାରାଜଙ୍କୁ ସ୍ଥାନ ମାଗିଲେ ଯେ ବଳି ବର୍ତ୍ତମାନ ତୁମେ ପ୍ରତିଜ୍ଞା କରିଛ 3 ପାଦ ଭୂମି ମୋତେ ପ୍ରଦାନ କରିବ, କିନ୍ତୁ ବର୍ତ୍ତମାନ 2 ପାଦରେ ମୁଁ ତୁମର ସମସ୍ତ ରାଜ୍ୟକୁ ନେଇଯାଇଛି, ବର୍ତ୍ତମାନ 3ୟ ପାଦ ପାଇଁ ତୁମେ ସ୍ଥାନ ପ୍ରଦାନ କର। ସେତେବେଳେ ବଳି ମହାରାଜ ଦେଖୁଛନ୍ତି ତାଙ୍କ ନିକଟରେ ଆଉ କିଛି ନାହିଁ, ତେଣୁ ସେ 3ୟ ପାଦ ସ୍ଥାନ ବା 3ୟ ପାଦ ପାଇଁ କେଉଁ ସ୍ଥାନ ପ୍ରଦାନ କରିବେ ସେ ସମ୍ବନ୍ଧରେ ସେ ଚିନ୍ତିତ ହୋଇ ପଡୁଛନ୍ତି। ସେହି ସମୟରେ ଭଗବାନ ବାମନ ସେ ବରୁଣା ଗରୁଡ଼କୁ ନିର୍ଦ୍ଦେଶ ଦେଲେ ଯେ ସେ ବଳି ମହାରାଜଙ୍କୁ ବନ୍ଧନ କରିବେ, ତେଣୁ ଗରୁଡ଼ ବନ୍ଧନ କରିଦେଲେ ବଳି ମହାରାଜଙ୍କୁ। କିନ୍ତୁ ସେ ଭଗବାନଙ୍କ ଦ୍ୱାରା ବନ୍ଧା ହେଇ ମଧ୍ୟ ସେ ଧୈର୍ଯ୍ୟଚ୍ୟୁତି ତାଙ୍କର ହେଇନି, ତେଣୁ ଭଗବାନ ଯେତେବେଳେ ବାରମ୍ବାର ପ୍ରଶ୍ନ କରୁଛନ୍ତି ବଳି ତୃତୀୟ ପାଦ ପାଇଁ ଭୂମି କେଉଁଠାରେ ରହିଛି, ସେତେବେଳେ ବଳି ମହାରାଜ କହୁଛନ୍ତି ପ୍ରଭୁ ବର୍ତ୍ତମାନ ମୋର ସର୍ବସ୍ୱ ମୁଁ ଆପଣଙ୍କୁ ଅର୍ପଣ କରିଦେଇଛି, ମୋ ନିକଟରେ ଆଉ କିଛି ନାହିଁ, କେବଳ ମୋର ଏଇ ଶରୀର ରହିଛି ଯାହାକୁ ମୋର ବୋଲି ମୁଁ କହୁଛି, ତେଣୁ ମୁଁ ମୋର ମସ୍ତକ ବର୍ତ୍ତମାନ ମୁଁ ଆପଣଙ୍କୁ ଅର୍ପଣ କରୁଛି, ଆପଣ ମୋର ମସ୍ତକରେ ଆପଣଙ୍କର ପାଦ ରଖନ୍ତୁ, ଏହା ହେଉଛି ଆପଣଙ୍କର ତୃତୀୟ ପାଦ ପାଇଁ ସ୍ଥାନ। ତେଣୁ ଭଗବାନ ବାମନଦେବ ପ୍ରୀତ ହୋଇ ବଳି ମହାରାଜଙ୍କର ମସ୍ତକରେ ତାଙ୍କର ପାଦ ରଖିଲେ। ଯେଉଁ ଭଗବାନଙ୍କର ପାଦରଜକୁ ପ୍ରାପ୍ତ ହେବା ପାଇଁ ମୁନି ଋଷିମାନେ ହଜାର ହଜାର ବର୍ଷ ତପସ୍ୟା କରି ମଧ୍ୟ ବ୍ରହ୍ମା ଶିବ ମଧ୍ୟ ପ୍ରାପ୍ତ ହୋଇନାହାନ୍ତି, ମୁନି ଋଷିମାନେ ପ୍ରାପ୍ତ ହୋଇନାହାନ୍ତି, ବଳି ମହାରାଜ ସେ ଭଗବାନଙ୍କର ଚରଣ କମଳକୁ ପ୍ରାପ୍ତ ହୋଇ ମହାନ ଭକ୍ତ ଭାବରେ ପରିଚିତ ହେଲେ। ତେଣୁ ତାଙ୍କର ଯେଉଁ ଧୈର୍ଯ୍ୟଶୀଳତା, ସେ ଧୈର୍ଯ୍ୟଶୀଳତା ପାଇଁ ବଳି ମହାରାଜ ପ୍ରସିଦ୍ଧି ଲାଭ କଲେ। ତେଣୁ ବ୍ରାହ୍ମଣମାନେ କହୁଛନ୍ତି ପରୀକ୍ଷିତ ମହାରାଜ ସେ ବଳି ମହାରାଜଙ୍କ ପରି ଧୈର୍ଯ୍ୟଶୀଳ ହେବେ ଏବଂ ଧର୍ମର ରକ୍ଷା କରିବେ, ବିଧର୍ମୀମାନଙ୍କୁ ଦଣ୍ଡ ପ୍ରଦାନ କରିବେ, ଯେଉଁମାନେ ଅନ୍ୟ ପ୍ରତି ଦ୍ୱେଷପରାୟଣ କଳହପ୍ରିୟ ସେମାନଙ୍କୁ ସେ ଅତି ଦୃଢ଼ ହସ୍ତରେ ଦମନ କରିବେ। ଏବଂ ଶେଷରେ ବ୍ରାହ୍ମଣମାନେ କହୁଛନ୍ତି ଯେ ଏହିପରି ଭାବରେ ରାଜ୍ୟ ଶାସନ କରି ପରୀକ୍ଷିତ ମହାରାଜ ଶେଷରେ ଏକ ବ୍ରାହ୍ମଣ ବାଳକ ଦ୍ୱାରା ଅଭିଶପ୍ତ ହେବେ ଏବଂ ସେହି ଅଭିଶାପ ଫଳରେ ସେ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହେବ। କିନ୍ତୁ ସେହି ଅଭିଶାପ କାଳରେ ତାଙ୍କର ଅନ୍ତିମ ସମୟରେ ମହାରାଜ ପରୀକ୍ଷିତ ବ୍ୟାସଦେବଙ୍କର ପୁତ୍ର ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କ ମୁଖରୁ ଶ୍ରୀମଦ୍ ଭାଗବତ ଶ୍ରବଣ କରି ତାଙ୍କର ଶରୀର ତ୍ୟାଗ କରିବେ ଏବଂ ଶେଷରେ ସେ ଭଗବାନଙ୍କର ପରମ ଧାମକୁ ପ୍ରାପ୍ତ ହେବେ। ଏହିପରି ଭାବରେ ବ୍ରାହ୍ମଣମାନେ ଭବିଷ୍ୟତବାଣୀ କଲେ ମହାରାଜ ପରୀକ୍ଷିତଙ୍କ ସମ୍ବନ୍ଧରେ ଏବଂ ତାପରେ କହୁଛନ୍ତି ପରୀକ୍ଷିତ ମହାରାଜଙ୍କର ଗୋଟିଏ ନାମ ସେ ବିଷ୍ଣୁ ଦାସ କହିଥିଲେ ପ୍ରଥମେ, ପୁଣି ବ୍ରାହ୍ମଣମାନେ କହୁଛନ୍ତି ସ ଏସ ଲୋକେ ବିଖ୍ୟାତ ପରୀକ୍ଷିତ ଇତି ଯତ୍ ପ୍ରଭୁ, ଏହି ଶିଶୁ ସନ୍ତାନ ସମଗ୍ର ଜଗତରେ ପରୀକ୍ଷିତ ନାମରେ ପ୍ରସିଦ୍ଧି ଲାଭ କରିବ, କାହିଁକି ନା ପୂର୍ବନ୍ ଦୃଷ୍ଟଂ ଅନୁଧ୍ୟାୟନ ପରୀକ୍ଷେତନ ନରେଶୁ ଏହ, କାରଣ ଏ ବାଳକ ପୂର୍ବରୁ ଯେଉଁ ଭଗବାନଙ୍କୁ ସେ ମାତୃଗର୍ଭରେ ଦର୍ଶନ କରିଛି ଭଗବାନ ହରିଙ୍କୁ ଏବଂ ତାଙ୍କର ସୁନ୍ଦର ରୂପରେ ଦର୍ଶନ କରିଛି, ସେ ଏହି ପୃଥିବୀରେ ସବୁ ସମୟରେ ସେହି ପୁରୁଷଙ୍କୁ ଖୋଜିବା ପାଇଁ ଚେଷ୍ଟା କରିବ, ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରୀକ୍ଷା କରି ଦେଖିବ ଯେ ଏ ସେହି ପୁରୁଷ ନୁହନ୍ତି ଯେଉଁ ପୁରୁଷଙ୍କୁ ସେ ଗର୍ଭରେ ଦର୍ଶନ କରିଥିଲେ, ତେଣୁ ସେ ସମସ୍ତଙ୍କୁ ପରୀକ୍ଷା କରିବା ହେତୁ ତାଙ୍କର ନାମ ହେବ ପରୀକ୍ଷିତ। ଏହିପରି କହି ବ୍ରାହ୍ମଣମାନେ ପ୍ରଚୁର ଦକ୍ଷିଣା ଗ୍ରହଣ କରି ସେମାନେ ସେମାନଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ପରୀକ୍ଷିତ ମହାରାଜ ଧୀରେ ଧୀରେ ଯେପରି ଚନ୍ଦ୍ରର କଳା ବୃଦ୍ଧିପ୍ରାପ୍ତ ହୋଇଥାଏ ଠିକ୍ ସେହିପରି ଦିନକୁ ଦିନ ତାଙ୍କର ଶରୀର ବୃଦ୍ଧିପ୍ରାପ୍ତ ହେବାକୁ ଆରମ୍ଭ କଲା। କିନ୍ତୁ ବାଲ୍ୟକାଳରେ ପରୀକ୍ଷିତ ମହାରାଜ ଯେହେତୁ ଭଗବାନ କୃଷ୍ଣଙ୍କୁ ମାତୃଗର୍ଭରେ ଦର୍ଶନ କରିଥିଲେ ଏବଂ ସେହି ଭଗବାନଙ୍କୁ ସମସ୍ତଙ୍କ ନିକଟରେ ଖୋଜୁଥିଲେ, ତେଣୁ ବାଲ୍ୟକାଳରେ ତାଙ୍କର କ୍ରୀଡ଼ା ଥିଲା ଭଗବାନ କୃଷ୍ଣଙ୍କର ସେହି ରୂପ ବା ବିଗ୍ରହ ସହିତ କ୍ରୀଡ଼ା କରିବା, ତାହା ଥିଲା ତାଙ୍କର ବାଲ୍ୟକ୍ରୀଡ଼ା, ଭଗବାନଙ୍କର ମୂର୍ତ୍ତି ସହିତ ସେ କ୍ରୀଡ଼ା କରୁଥିଲେ, ଅର୍ଥାତ୍ ଭଗବାନ ମୂର୍ତ୍ତିଙ୍କର ଭଗବାନଙ୍କର ମୂର୍ତ୍ତିର ସେବା କରୁଥିଲେ ବାଲ୍ୟକାଳରେ। ଭଗବାନଙ୍କର ମୂର୍ତ୍ତିକୁ ଶୃଙ୍ଗାର ସଜେଇବା, ଭଗବାନଙ୍କ ପାଇଁ ବିଭିନ୍ନ ଖାଦ୍ୟଦ୍ରବ୍ୟ ଅର୍ପଣ କରିବା, ଭୋଗ ଲଗାଇବା, ଏସବୁ ଥିଲା ତାଙ୍କର ବାଲ୍ୟକ୍ରୀଡ଼ା। ସେ କୌଣସି ଶିଶୁମାନଙ୍କ ସହିତ ଯାଇ ଯେପରି ସାଧାରଣ ଶିଶୁମାନେ କ୍ରୀଡ଼ା କରିବା ପାଇଁ ଭଲ ପାଇଥାନ୍ତି। କିନ୍ତୁ ପରୀକ୍ଷିତ ମହାରାଜ ସେ ଭଗବାନ କୃଷ୍ଣଙ୍କର ମୂର୍ତ୍ତି ବା ବିଗ୍ରହ ସହିତ କ୍ରୀଡ଼ା କରୁଥିଲେ ବା ତାଙ୍କର ସେବା କରୁଥିଲେ। ଏହିପରି ଭାବରେ ସେ ଦିନକୁ ଦିନ ତାଙ୍କର ଶରୀର ବୃଦ୍ଧିପ୍ରାପ୍ତ ହେଲା ଏବଂ ଯେତେବେଳେ ଭଗବାନ କୃଷ୍ଣ ତାଙ୍କର ଲୀଳା ସଂଗୋପନ କଲେ, ଲୀଳା ଶେଷ କଲେ, ସେ ଧନଧନ ତ୍ୟାଗ କରି ଚାଲିଗଲେ, ସେତେବେଳେ ଏ ସମ୍ବାଦ ଶ୍ରବଣ କରି ଅର୍ଜୁନଙ୍କ ମୁଖରୁ ମହାରାଜ ଯୁଧିଷ୍ଠିର, ଯିଏକି ସବୁ ସମୟରେ ଭଗବାନ କୃଷ୍ଣଙ୍କର ବିରହ ଅନୁଭବ କରୁଥିଲେ, ସେ ଆଉ ଏ ସଂସାରରେ ରହିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ। ସେ ଭାବିଲେ ଯେତେବେଳେ ଭଗବାନ କୃଷ୍ଣ ଆଉ ଏ ସଂସାରରେ ନାହାନ୍ତି, ତାହେଲେ ମୋର ଆଉ ସଂସାରରେ ବଞ୍ଚିଲେ ଲାଭ କ'ଣ। ତେଣୁ ସେ ସଙ୍ଗେ ସଙ୍ଗେ ମହାରାଜ ପରୀକ୍ଷିତଙ୍କୁ ରାଜସିଂହାସନରେ ଅଭିଷିକ୍ତ କରି ସେ ରାଜ୍ୟ ତ୍ୟାଗ କଲେ, ରାଜ ପୋଷାକ ତ୍ୟାଗ କଲେ। ଏପରିକି ମହାରାଜ ଯୁଧିଷ୍ଠିର ତାଙ୍କର ଭ୍ରାତା ଏବଂ ପତ୍ନୀଙ୍କୁ ମଧ୍ୟ କୌଣସି ଜିଜ୍ଞାସା କରିନାହାନ୍ତି ବା ସେମାନଙ୍କୁ ଏ ବିଷୟରେ ସୂଚନା ମଧ୍ୟ ପ୍ରଦାନ କରିନାହାନ୍ତି। କେବଳ ଏ ସମ୍ବାଦ ଶୁଣିବା ମାତ୍ରେ ଭଗବାନ କୃଷ୍ଣ ଆଉ ନାହାନ୍ତି, ସେ ନିଷ୍ପତ୍ତି କରିନେଲେ ଯେ ମୋର ମଧ୍ୟ ଆଉ ଏ ସଂସାରରେ ରହିବାର ଆବଶ୍ୟକତା ନାହିଁ। ତେଣୁ ସେ କାହାର ପରାମର୍ଶ ଗ୍ରହଣ ନ କରି ମହାରାଜ ପରୀକ୍ଷିତଙ୍କୁ ରାଜସିଂହାସନରେ ଅଭିଷିକ୍ତ କରି ସେ ରାଜ୍ୟ ତ୍ୟାଗ କଲେ। ଦିନହୀନ ବେଶରେ ସେ ଉତ୍ତର ଅଭିମୁଖେ ଯାତ୍ରା କଲେ। ତେଣୁ ଅନ୍ୟ ପାଣ୍ଡବମାନେ ଯେତେବେଳେ ଦେଖୁଛନ୍ତି ଯେ ତାଙ୍କର ଜ୍ୟେଷ୍ଠ ଭ୍ରାତା ସେମାନଙ୍କ ସହିତ ପରାମର୍ଶ ନ କରି ରାଜ୍ୟ ତ୍ୟାଗ କରିଛନ୍ତି, ସେମାନେ ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କଲେ। ସମସ୍ତେ ଗୋଟିଏ ପରେ ଗୋଟିଏ ସବୁ ଭ୍ରାତାମାନେ ସେମାନେ ମଧ୍ୟ ରାଜ୍ୟ ତ୍ୟାଗ କଲେ ଏବଂ ଶେଷରେ ଦ୍ରୌପଦୀ ମଧ୍ୟ ଦେଖିଲେ ପତିମାନେ ରାଜ୍ୟ ତ୍ୟାଗ କରିଛନ୍ତି, ତାଙ୍କ ସହିତ ପରାମର୍ଶ କରିନାହାନ୍ତି, ତେଣୁ ସେ ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କଲେ ଏବଂ ଶେଷରେ ସମସ୍ତେ ଭଗବାନ କୃଷ୍ଣଙ୍କର ଧାମକୁ ପ୍ରାପ୍ତ ହେଲେ। ଏଣେ ମହାରାଜ ପରୀକ୍ଷିତ ସେ ତାଙ୍କର ମାତୁଳଙ୍କର କନ୍ୟା ଇରାବତୀଙ୍କୁ ବିବାହ କଲେ। ତାଙ୍କର ମାତୁଳ ହେଉଛନ୍ତି ମହାରାଜ ଉତ୍ତର, ଯେ ଉତ୍ତରାଙ୍କର ଭାଇ ଥିଲେ। ତେଣୁ ତାଙ୍କର କନ୍ୟା ଇରାବତୀଙ୍କୁ ବିବାହ କଲେ। ତେଣୁ ଇରାବତୀ ତାଙ୍କର ମାମୁ ଝିଅ ଭଉଣୀ ଥିଲେ। ଯଦି ଭାଇ ଏବଂ ଭଉଣୀ ସମଗୋତ୍ରୀ ହୋଇଥାନ୍ତି ସେଠାରେ ବିବାହ ନିଷିଦ୍ଧ କରାଯାଇଛି, କିନ୍ତୁ ଯଦି ଅନ୍ୟ ଗୋତ୍ରରେ ହୋଇଥିବେ ତାହେଲେ ସେଠାରେ ବିବାହ ହୋଇପାରିବ। ତେଣୁ ମହାରାଜ ପରୀକ୍ଷିତ ତାଙ୍କର ମାତୁଳ କନ୍ୟା ଇରାବତୀଙ୍କୁ ବିବାହ କଲେ ଏବଂ ତାଙ୍କର ଚାରି ପୁତ୍ର ହୋଇଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଥିଲା ଜନ୍ମେଜୟ, ଯେଉଁ ଜନ୍ମେଜୟ ମହାରାଜ ପରୀକ୍ଷିତଙ୍କ ପରେ ପ୍ରସିଦ୍ଧ ସର୍ପଯଜ୍ଞ କରିଥିଲେ। କାରଣ ସର୍ପ ଦଂଶନରେ ତାଙ୍କର ପିତାଙ୍କର ମୃତ୍ୟୁ ହୋଇଥିବା ହେତୁ ମହାରାଜ ଜନ୍ମେଜୟ ଇଚ୍ଛା କଲେ ସମସ୍ତ ସର୍ପବଂଶକୁ ଧ୍ୱଂସ କରିଦେବା ପାଇଁ। ତେଣୁ ସେ ସର୍ପଯଜ୍ଞ କରି ସମସ୍ତ ସର୍ପମାନଙ୍କୁ ଆହ୍ୱାନ କରିଥିଲେ, କିନ୍ତୁ ଶେଷ ପର୍ଯ୍ୟନ୍ତ ତକ୍ଷକ ନ ଆସିବାରୁ ସେ ତକ୍ଷକ ଇନ୍ଦ୍ରଙ୍କ ନିକଟରେ ଶରଣ ଗ୍ରହଣ କରିଥିଲା। ତେଣୁ ଇନ୍ଦ୍ର ସହିତ ସେ ତକ୍ଷକକୁ ଆହ୍ୱାନ କଲେ ଯଜ୍ଞକୁଣ୍ଡରେ ପତିତ ହେବାକୁ। ତେଣୁ ସେ ସମୟରେ ଯେତେବେଳେ ଇନ୍ଦ୍ର ତକ୍ଷକ ସହିତ ଯଜ୍ଞକୁଣ୍ଡକୁ ପତିତ ହେଉଛନ୍ତି, ସେହି ସମୟରେ ବ୍ରହ୍ମା ଆଦି ଦେବତାମାନେ ମୁନି ଋଷିମାନେ ଆସି ଜନ୍ମେଜୟଙ୍କୁ ଅନୁରୋଧ କଲେ ଏହି ସର୍ପଯଜ୍ଞ ବନ୍ଦ କରିବା ପାଇଁ ଏବଂ ସେମାନଙ୍କ ଅନୁରୋଧରେ ଜନ୍ମେଜୟ ସର୍ପଯଜ୍ଞ ବନ୍ଦ କଲେ। ଏପରି ଭାବରେ ଇନ୍ଦ୍ରଙ୍କର ଜୀବନ ରକ୍ଷା ହେଲା ଏବଂ ତକ୍ଷକର ମଧ୍ୟ ଜୀବନ ରକ୍ଷା ହେଲା। ତେଣୁ ସେ ଜନ୍ମେଜୟ ହେଉଛନ୍ତି ମହାରାଜ ପରୀକ୍ଷିତଙ୍କର ଜ୍ୟେଷ୍ଠ ପୁତ୍ର। ତେଣୁ ମହାରାଜ ପରୀକ୍ଷିତ ଏହିପରି ଭାବରେ ତାଙ୍କର ଗୁରୁ ଭାବରେ ସେ କୃପାଚାର୍ଯ୍ୟଙ୍କୁ ଗ୍ରହଣ କରିଥିଲେ। ତେଣୁ କୃପାଚାର୍ଯ୍ୟ ଇଏ ବର୍ତ୍ତମାନ ବି ଜୀବିତ ଅଛନ୍ତି, ଅଶ୍ୱତ୍ଥମ ବର୍ତ୍ତମାନ ବି ଜୀବିତ, ଏସବୁ ଚିରଜୀବିତ ବୋଲି କୁହାଯାଇଛି। ତେଣୁ କୃପାଚାର୍ଯ୍ୟଙ୍କୁ ସେ
ଗୁରୁ ଭାବରେ ଗ୍ରହଣ କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶନରେ ସେ ତିନୋଟି ଅଶ୍ୱମେଧ ଯଜ୍ଞ କରିଥିଲେ ଗଙ୍ଗା କୂଳରେ ମହାରାଜ ପରୀକ୍ଷିତ। ତେଣୁ ଏହିପରି ଭାବରେ ମହାରାଜ ପରୀକ୍ଷିତ ରାଜ୍ୟ ଶାସନ କଲେ ଏବଂ ତାଙ୍କ ରାଜ୍ୟରେ କୌଣସି ଠାରେ କୌଣସି ପ୍ରକାର ପାପକର୍ମ ଲୋକମାନେ କରୁନଥିଲେ, ସମସ୍ତେ ଧର୍ମପରାୟଣ ଏବଂ ସମସ୍ତେ ଧର୍ମ ପଥରେ ରହି ଜୀବନ ନିର୍ବାହ କରୁଥିଲେ, କାହାର କୌଣସି ଦୁଃଖ କଷ୍ଟ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ନଥିଲା। ତେଣୁ ଏହିପରି ଭାବରେ ମହାରାଜ ପରୀକ୍ଷିତ ରାଜ୍ୟ ଶାସନ କରୁଥିବା ସମୟରେ ଦିନେ ସେ ଦିଗ୍ବିଜୟ ଯାତ୍ରା କଲେ, ଅର୍ଥାତ୍ ଦିଗ୍ବିଜୟରେ ବାହାରିଲେ। କାରଣ ରାଜାମାନେ ସବୁ ସମୟରେ ରାଜ୍ୟର ଖବର ବା ସମ୍ବାଦ ସେମାନେ ଗୁପ୍ତଚର ମୁଖରୁ ଶ୍ରବଣ କରିଥାନ୍ତି, କିନ୍ତୁ ଗୁପ୍ତଚରମାନେ ତାଙ୍କୁ ଠିକ୍ ସମ୍ବାଦ ଦେଉଛନ୍ତି କି ନାହିଁ ତାହା ନିଜେ ଜାଣିବା ପାଇଁ ରାଜାମାନେ ଅନେକ ସମୟରେ ନିଜେ ଯାତ୍ରା କରିଥାନ୍ତି, ଭ୍ରମଣରେ ବାହାରିଥାନ୍ତି। କୌଣସି ସମୟରେ ସେମାନେ ଗୁପ୍ତ ରୂପରେ ଭ୍ରମଣ କରିଥାନ୍ତି, କୌଣସି ସମୟରେ ପ୍ରକାଶ ରୂପରେ ସେମାନେ ଭ୍ରମଣରେ ବାହାରିଥାନ୍ତି। ଯେପରି ଆମେ ଦେଖୁ ଭଗବାନ ରାମଚନ୍ଦ୍ର ସେ ଗୁପ୍ତକରମାନଙ୍କ ଉପରେ ବିଶ୍ୱାସ ନ କରି ସେ ନିଜେ ରାତ୍ରିରେ ନିଜର ବେଶ ପରିବର୍ତ୍ତନ କରି ଗୁପ୍ତ ରୂପରେ ସେ ରାଜ୍ୟରେ ଭ୍ରମଣ କରୁଥିଲେ ଏବଂ ପ୍ରଜାମାନଙ୍କର ମତାମତ ତାଙ୍କର ଶାସନ ସମ୍ବନ୍ଧରେ ଜାଣିବା ପାଇଁ ସେ ଚେଷ୍ଟା କରୁଥିଲେ। ଏହି ଅବସରରେ ସେ ରଜକର କଥା ଶୁଣିଥିଲେ ଯିଏକି ସୀତାଙ୍କ ସମ୍ବନ୍ଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ତେଣୁ ସେ ରଜକର କଥା ଶୁଣି ଭଗବାନ ରାମଚନ୍ଦ୍ର ନିଜର ପତିବ୍ରତା ପତ୍ନୀ ସୀତାଙ୍କୁ ବିସର୍ଜନ କରିଦେଲେ, ଯଦିଓ ସେ ଜାଣିଥିଲେ ସୀତା ପତିବ୍ରତା, କିନ୍ତୁ ପ୍ରଜାନୁରଞ୍ଜନ ତାଙ୍କର ଉଦ୍ଦେଶ୍ୟ ଥିବା ହେତୁ ସେ ଏପରି ତ୍ୟାଗ କରିପାରିଥିଲେ ଭଗବାନ ରାମଚନ୍ଦ୍ର। ତେଣୁ ତାଙ୍କୁ ଆଦର୍ଶ ରାଜା ବୋଲି ମଧ୍ୟ କୁହାଯାଇଛି ଏବଂ ସମସ୍ତେ ରାମରାଜ୍ୟର ପରିକଳ୍ପନା କରୁଛନ୍ତି। ଭଗବାନ ରାମଚନ୍ଦ୍ରଙ୍କ ଯେପରି ରାଜ୍ୟ ଥିଲା, ତାଙ୍କ ରାଜ୍ୟରେ ପ୍ରଜାମାନେ ଯେପରି ସୁଖୀ ଥିଲେ, ତେଣୁ ଆମେ ଯେତେବେଳେ ସୁଖମୟ ସାମ୍ରାଜ୍ୟ ବା ସୁଖମୟ ରାଜ୍ୟର ପରିକଳ୍ପନା କରୁଛେ ସେତେବେଳେ ଆମେ ରାମରାଜ୍ୟର କଥା କହୁଛୁ। ତେଣୁ ମହାରାଜ ପରୀକ୍ଷିତ ଦିନେ ଏହିପରି ଭାବରେ ରାଜ୍ୟର ସମାଚାର ଜାଣିବା ପାଇଁ ସେ ଦିଗ୍ବିଜୟରେ ବାହାରିଲେ। ସେ ଯେଉଁ ରଥ ଆରୋହଣ କଲେ ସେ ରଥରେ କୃଷ୍ଣ ଅଶ୍ୱମାନେ ସବୁ ଜ୍ୟୋତିତ ହୋଇଥିଲେ, କୃଷ୍ଣ ଅଶ୍ୱମାନେ ସେ ରଥକୁ ବାହୁଥିଲେ ଏବଂ ତାଙ୍କର ରଥର ଯେଉଁ ଧ୍ୱଜ ଥିଲା, ପତାକା ଥିଲା, ତାହା ସେଥିରେ ସିଂହ ଚିହ୍ନ ଥିଲା, ସିଂହ ଚିହ୍ନ ରହିଥିଲା। ତେଣୁ ଅଶ୍ୱାରୋହୀ, ପଦାତିକ ବାହିନୀ, ଗଜାରୋହୀ ଏପରି ସୈନ୍ୟମାନଙ୍କୁ ସାଥିରେ ଧରି ମହାରାଜ ପରୀକ୍ଷିତ ଦିଗ୍ବିଜୟରେ ଯାତ୍ରା କରୁଛନ୍ତି ଏବଂ ଏହିପରି ଭ୍ରମଣ କରିକରି ସେ ଶେଷରେ ଏପରି ଏକ ସ୍ଥାନରେ ପହଞ୍ଚିଲେ ଯେଉଁଠାରେ ସେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ, ଯାହାକି ତାଙ୍କ ରାଜ୍ୟରେ ଏପରି ଦୃଶ୍ୟ ସେ କେବେ ଦର୍ଶନ କରିନଥିଲେ ବା ଏ ସମ୍ବନ୍ଧରେ ସମାଚାର ମଧ୍ୟ ପ୍ରାପ୍ତ ହୋଇନଥିଲେ। ତେଣୁ ସେ ଅଦ୍ଭୁତ ଦୃଶ୍ୟ ଥିଲା ଯେ ଗୋଟିଏ ଗାଭୀ ଅର୍ଥାତ୍ ଗାଈ ସେ ଅଶ୍ରୁବଦନା, ଗାଭୀର ନେତ୍ରରୁ ଅଶ୍ରୁର ଧାରା ବହିଯାଉଛି ଏବଂ ଗାଭୀଟି ତାର ଶରୀର କ୍ଷୀଣ ହୋଇଯାଇଛି ଏବଂ ସେ କ୍ଷୁଧାର୍ଥ, କିଛି ତୃଣ ଭକ୍ଷଣ କରିବାକୁ ଚାହୁଁଛି, ପାଇପାରୁନି। ଏବଂ ଆଉ ଗୋଟିଏ ବୃଷ ଯାହାର ତିନୋଟି ପାଦ ନାହିଁ, କେବଳ ଗୋଟିଏ ପାଦରେ ଛିଡ଼ା ହୋଇଛି ଏବଂ ଏହିପରି ଭାବରେ ବୃଷ ଏବଂ ଗାଭୀକୁ ଗୋଟିଏ ଶୂଦ୍ର ଯିଏକି ରାଜପୋଷାକ ପରିଧାନ କରିଛି ସେ ତାଙ୍କୁ ସେ ଦୁଇଜଣଙ୍କୁ ପ୍ରହାର କରୁଛି। ବୃଷଟି ଯେଉଁ ଗୋଟିଏ ପାଦରେ ଛିଡ଼ା ହୋଇଛି ସେହି ପାଦକୁ ଏପରି ବ୍ୟକ୍ତି ଜଣଙ୍କ ପ୍ରହାର କରୁଛି ଏବଂ ଗାଭୀକୁ ମଧ୍ୟ ପ୍ରହାର କରୁଛି। ଏପରି ଦୃଶ୍ୟ ଦେଖି ମହାରାଜ ପରୀକ୍ଷିତ ଆଶ୍ଚର୍ଯ୍ୟଚକିତ ହୋଇଗଲେ, କାରଣ ତାଙ୍କ ଭୟରେ ତାଙ୍କ ରାଜ୍ୟରେ କୌଣସି ଅପରାଧୀ ଅପରାଧ କରିବା ପାଇଁ ସାହସ କରୁନଥିଲେ, କିନ୍ତୁ ସେ ଦେଖୁଛନ୍ତି ଯେ ଜଣେ ଶୂଦ୍ର ବ୍ୟକ୍ତି ସେ ରାଜା ପରି ପୋଷାକ ପରିଧାନ କରିଛି
অথচ বৃষ এবং গাভী উপরে প্রহার করুছে, কারণ যে রাজা বা যে রাজপোশাক পিঁধি পরিধান করে থাকে তার তো সে নিশ্চিত ভাবে ক্ষত্রিয় হওয়া কথা। ক্ষত্রিয় মানে হি রাজা হওয়া পাই উপযুক্ত ব্যক্তি। অবশ্য আজিকাল সে নিয়ম কার্যকারী হওনি, আজিকাল শূদ্র মানে শাসন করছেন, শূদ্র মানকর শাসন চলছে। তেণু প্রকৃত ক্ষত্রিয় বা ক্ষত্রিয় মানে শাসন করু না, বা যদিও কে ক্ষত্রিয় রয়েছে সে ক্ষত্রিয় ধর্ম কোণ জাঁতি, বা ক্ষত্রিয় মানুষ যেপর তালিম দিয়া যাচ্ছিল শাসন করা, সে সব তালিম আজিকাল দিয়া যাচ্ছে। তেণু শাসন ক্ষেত্রে বিভ্রাট সৃষ্টি হয়েছে। মহারাজ পরীক্ষিত দেখুছেন যে জন ক্ষত্রিয় বেশ ধারণ করেছে, রাজার বেশ ধারণ করেছে, অথচ সে তার স্বভাব হচ্ছে শূদ্র স্বভাব। কারণ ক্ষত্রিয় ধর্ম হল সে ধর্মর রক্ষা করব, এবং প্রাণী মানকর যে দুর্বল সে সুরক্ষা প্রদান করব। তেমন গাধী এবং বৃষ এমানে হচ্ছে পশু, রাজা পশু মানুষ সুরক্ষা প্রদান করব। কেবল মনুষ্য মানুষ সুরক্ষা প্রদান করব তা নুহে, পশু মানুষ সুরক্ষা প্রদান করা রাজার ধর্ম, কারণ পশুপক্ষী মানে তার রাজ্যর প্রজা। তেণু মহারাজ পরীক্ষিত দেখুছেন যে এ ব্যক্তি রাজা পরি পোশাক পরিধান করেছে, অথচ শূদ্রর কার্য করছে। যে রক্ষা করা কথা, যে গোকূলক এ ব্যক্তি সে প্রহার করছে সে উপরে। তেণু মহারাজ পরীক্ষিত অত্যন্ত আশ্চর্যচকিত হয়ে সে ব্যক্তি দণ্ড দেওয়া পাই সঙ্গে সঙ্গে তাঁর খড়গ উত্তোলন কলে। কারণ যদি অপরাধী কু তুরন্ত দণ্ড দিয়া না যায়, তাহলে অপরাধীর অপরাধ বড়ি বড়ি চলিব, এবং অন্য মানে উৎসাহিত হবে সে অপরাধ করিবা পাই। তেমন অপরাধী কু তুরন্ত দণ্ড দিয়া যাওয়া উচিত, এবং মৃত্যুদণ্ড মধ্যে দিয়া যাওয়া উচিত, যাহাফলরে তাকু দেখি আউ কেউ অপরাধ করিবে না। তেমন মহারাজ পরীক্ষিত সঙ্গে সঙ্গে এপরি অপরাধী কু মৃত্যুদণ্ড প্রদান করিবা পাই তাঙ্কর তীক্ষ্ণ তরবারি উত্তোলন কলে। এবং এ ব্যক্তি যে কি শূদ্রর কাজ করুছিল কিন্তু রাজপোশাক পরিধান করেছিল, সে প্রকৃত পক্ষে কলিযুগ ছিল। কলি এইপরি বেশ ধারণ করে তার প্রথম শিকার এই গোকূল কু গোকূল উপরে অত্যাচার, গরু মানক উপরে অত্যাচার, ইয়ে হচ্ছে কলিযুগর প্রথম লক্ষ্য। যেপরি আমি আজকাল দেখুছে সব গরু মানক হত্যা করা যাচ্ছে, গো হত্যা করা যাচ্ছে, এবং সেপাই কনসেই খানা সব খোলা হয়েছে, সরকার সেপাই লাইসেন্স দৌঁছে, প্রতিদিন লক্ষ লক্ষ সংখ্যার গরু মানুষ কটা যাচ্ছে। ইয়ে হচ্ছে কলিযুগর লক্ষণ, কারণ কলিযুগরে কে প্রকৃত রাজা না বা শাসক না, যে শাসক রয়েছে সে শাসকর ধর্ম কোণ জাঁতি না, তেমন সে লাইসেন্স দৌঁছে গোহত্যা করা, যা কি মহারাজ পরীক্ষিত রাজ্যের এপরি কল্পনা করা অসম্ভব ছিল যে কোণী দেশর শাসক বা রাজা সে গোহত্যা করা লাইসেন্স দেব, সেতবে একথা কে কল্পনা করে পার নথিলে। তেমন মহারাজ পরীক্ষিত দেখছেন যে এ ব্যক্তি প্রথমে যে গরু মানুষ রক্ষা করা রাজার কর্তব্য, সে উপরে প্রহার করছে, তেমন এ নিশ্চিত ভাবে অপরাধী, তেমন তাকে দণ্ড দেওয়া পাই মহারাজ পরীক্ষিত উদ্যত হচ্ছেন। এ হচ্ছে প্রথম চেষ্টা, যেহেতু ভগবান কৃষ্ণ যেপর্যন্ত এই পৃথিবী পৃষ্ঠরে থিলে সে পর্যন্ত কলি প্রবেশ করে পারুনথিলা। କିନ୍ତୁ ଭଗବାନ କୃଷ୍ଣ ଧରାଧାମ ତ୍ୟାଗ କରି ଚାଲିଯିବା ସଙ୍ଗେ ସଙ୍ଗେ କଳିକାର ପ୍ରଭାବ ଧୀରେ ଧୀରେ ବିସ୍ତାର କରିବାକୁ ଆରମ୍ଭ କଲା। ତେଣୁ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କଳି ଯେତେବେଳେ ତାର ପ୍ରଭାବ ବିସ୍ତାର ଆରମ୍ଭ କରିଛି, ତେଣୁ ସେ ପ୍ରଥମ ଅତ୍ୟାଚାର କରୁଛି ଗୋରୁମାନଙ୍କ ଉପରେ। ତେଣୁ ମହାରାଜ ପରୀକ୍ଷିତ କଳିକୁ ଦଣ୍ଡ ଦେବା ପାଇଁ ଯେତେବେଳେ ଉଦ୍ୟତ ହେଉଛନ୍ତି, କଳି ସେତେବେଳେ ବୁଝିଯାଇଛି ଯେ ମହାରାଜ ପରୀକ୍ଷିତ କେତେ ଶକ୍ତିଶାଳୀ ରାଜା, ତାଙ୍କ କବଳରୁ କଳି ରକ୍ଷା ପାଇପାରିବ ନାହିଁ, ସେ ତାକୁ ନିଶ୍ଚିତ ଭାବରେ ଦଣ୍ଡ ଦେବେ। ତେଣୁ ମହାରାଜ ପରୀକ୍ଷିତ ଦେଖୁଛନ୍ତି ଯେ କଳି ସଙ୍ଗେ ସଙ୍ଗେ ମହାରାଜ ପରୀକ୍ଷିତ ତାର ରାଜପୋଷାକ ପରିତ୍ୟାଗ କରିଦେଇଛି, ସେ ଯୋଉ ରାଜପୋଷାକ ପରିଧାନ କରିଥିଲା ତାକୁ ଫିଙ୍ଗି ଦେଇଛି। ସେ ଦେଖୁଛି ତାର ମୃତ୍ୟୁ ନିଶ୍ଚିତ, ମହାରାଜ ପରୀକ୍ଷିତଙ୍କ କବଳରୁ ସେ ରକ୍ଷା ପାଇପାରିବ ନାହିଁ। ତେଣୁ ସେ ସଙ୍ଗେ ସଙ୍ଗେ ତାର ରାଜପୋଷାକ ପରିତ୍ୟାଗ କରି ମହାରାଜ ପରୀକ୍ଷିତଙ୍କର ଚରଣରେ ଶରଣ ଗ୍ରହଣ କରିଛି କଳି। ଏବଂ ଏହା ହେଉଛି କ୍ଷତ୍ରିୟର ଧର୍ମ ଯେ ଶରଣାଗତ ତାକୁ କ୍ଷତ୍ରିୟ ବଧ କରିପାରିବ ନାହିଁ। ତେଣୁ ମହାରାଜ ପରୀକ୍ଷିତ କଳିକୁ ଯେଉଁ ବଧ କରିବାକୁ ଯାଉଥିଲେ ସେ ଆଉ କଳିକୁ ବଧ କରିପାରୁନାହାନ୍ତି, ଯେହେତୁ କଳି ବର୍ତ୍ତମାନ ତାଙ୍କର ଶରଣାଗତ ହେଇଛି। ତେଣୁ ମହାରାଜ ପରୀକ୍ଷିତ କଳିର ଏତାଦୃଶ କାର୍ଯ୍ୟ ଦେଖି ସ୍ମିତ ହାସ କରୁଛନ୍ତି ଯେ କଳି ଅତି ଚାଲାକ, ବହୁତ ଚତୁର। ସେ ବର୍ତ୍ତମାନ ମୃତ୍ୟୁଦଣ୍ଡ ପାଇବାକୁ ଯାଉଥିଲା ମହାରାଜ ପରୀକ୍ଷିତଙ୍କ ହାତରୁ, କିନ୍ତୁ ସଙ୍ଗେ ସଙ୍ଗେ ସେ ତାର କାର୍ଯ୍ୟାବଳୀ ପରିବର୍ତ୍ତନ କରି ମହାରାଜ ପରୀକ୍ଷିତଙ୍କ ଚରଣରେ ଶରଣ ଗ୍ରହଣ କଲା, ତେଣୁ ସେ ତାର ଜୀବନ ରକ୍ଷା ହୋଇଗଲା। କାରଣ କଳି ଜାଣିଥିଲା ଯେ ମହାରାଜ ପରୀକ୍ଷିତ ହେଉଛନ୍ତି ଶରଣାଗତ ରକ୍ଷକ, ତେଣୁ ସେ ନିଶ୍ଚିତ ଭାବରେ ଶରଣାଗତକୁ ରକ୍ଷା ଦେବେ, କ୍ଷମା କରିବେ, ତେଣୁ ସେ ତାଙ୍କର ଶରଣ ଗ୍ରହଣ କଲେ। ତେଣୁ ମହାରାଜ ପରୀକ୍ଷିତ କଳିକୁ କହୁଛନ୍ତି ଯେ ରେ ଦୁଷ୍ଟ, ତୁ ଯେହେତୁ ମୋର ଶରଣ ଗ୍ରହଣ କରିଛୁ ତେଣୁ ମୁଁ ତତେ ବର୍ତ୍ତମାନ ବଧ କରିପାରିବି ନାହିଁ, ତତେ ରକ୍ଷା କରିବା ମୋର ଧର୍ମ ହୋଇଗଲା, କିନ୍ତୁ ତୋ ପରି ଦୁଷ୍ଟ ମୋ ରାଜ୍ୟରେ କେଉଁଠାରେ ରହିପାରିବ ନାହିଁ। କାରଣ ତତେ ମୋ ରାଜ୍ୟରେ ସ୍ଥାନ ଦେବାର ଅର୍ଥ ହେଲା ମୋ ରାଜ୍ୟରେ